वासुदेवाय, श्रीमद्भागवतम दशम स्कंद 25 अध्याय अंतिम श्लोक रामायण श्रवण करथिले, जिकि भली गोवर्धन को पूर्ववत स्थापित करी ब्रजवासी मानक द्वारा आदृत हो तत्क्षणात कृष्ण बलराम तांकर अनुगामी सह गोचरण गले। सप्त दिन धरी गोमाता माने से गोवर्धन दल थिले, किंतु बनर जेते पशु पक्षी जहां वृंदावन समस्ते थिले समस्त से गोवर्धन तले आश्रय नहीं थिले। आउ कई क्षुदा पिपासरे केवल ब्रजवासी माने पीड़ित होइछन् ता नुहे, केही भी पीड़ित होइ नाथि। कृष्णंकर रूप, कृष्णंकर जो रूप माधुर्य से विस्तार करथिले, आमर सर्वधारणाटा रहुछि बोली शरीर आवश्यकता अधिक माड़ बसुछि। शरीर आवश्यकता सर्वधारणार सर्वधारणा थे व्यक्तिर शरीरटा होला सर्वस्वता पाइं, जी एते सर्वधारणार अछि तार आहार निद्रा भय मैथुन तार बॉडी परिस्थिति डिमांड कर रखिछि। शरीर द्वारा आम भगवान को भक्ति करुचे, किंतु शरीर आम कंट्रोल कर रखी, आम शरीर कंट्रोल कर पारने। जोगी मैंने जोगर जो सिद्धि प्राप्त होंगे से मैंने शरीर को कंट्रोल कला परे, कि बहुत भोजन करके जोग कर जोग बोली कहानी से जोगर किसी प्रभाव ना, गोटे एक्सरसाइज कर समस्ते जोग पंथा हो ज्ञान पंथा हो भक्ति पंथा हो समस्ते चाहती कमी शरीर टा को श्रृंखलित कर शरीर जमी आवश्यकता टा को शरीर मन इंद्रिय जिते मन इंद्रिय मान सब शरीर रोच शरीर आवश्यकता जिते बढ़ी जीवन इम प्रभाव से रही कही पार्टी मुझे बहुत भोजन करके भजन करदेवि ना से संभव नुहे के ये कही पारे बहुत धन रखी मुझे व्यवहार कर भक्ति करदेवि ना ये संभव नुहे किए कहीदे से आम बहुत जुक्ति द्वारा किए स्थापन कर दे पारे कि भाव सिद्धांत आम केवनी कि केवे तुम्हें शरीर अच शरधारण अच महात्मा बाणी भागवत बाणी ये सब सत्य आमको आउ जोगी ज्ञानी आउ भक्त भितर पार्थक्य कौन जोगी ज्ञानी से कृत्रिम भाव चाहते यू जोग सिद्धि लालासार जाशु कमे बहुत तप करती बहुत अस्टियर लाइफ जोटा कह जाए पुणी सिद्धि पाईगला पर तार से अभ्यास रुहे से कृत्रिम भाव करती भक्तर स्वाभाविक हवा दरकार भक्तर जो शरीर आवश्यकता तार जीवन जो आवश्यकता स्वाभाविक ভক্তির অনুকূল জিনিস হওয়া দরকার কারণ কাহি বাগলা ভক্তি অনুকূল যাহা কার্য স্বীকার ভক্তি প্রতিকূল ভাব বর্জন অঙ্গীকার কাহিঁ এটা কহিল ভক্তিম ঠাকুর এটা শরণাগতি সহ সম্পৃক্ত হয়ে রয়েছে কে কে কেবল ভগবান শরণাগতি হয়ে আরাম সে খাই পি রই মস্তি করি বহুত পয়সা পত্র মর রহব ভগবান শরণাগতি নাই নাই এটা কেবে নাই অন্ধকার তুমি সূর্য আগত কেবে রক্ষিপারি ଏସବୁ ଅନ୍ଧକାର କେବେ ବି ଏଇଟା ସମ୍ଭବ ହବନି ସେଟା କାହା ପାଇଁ ପ୍ରଯୁଜ୍ୟ ସେଟା ଚିନ୍ତା କରିବାକୁ ପଡିବ ବହୁତ କାହିଁକି ସେ ଲେଖିଲେ କଥା ଅନୁକୂଳ ଭକ୍ତି ଅନୁକୂଳ ଯାହା କାର୍ଯ୍ୟ ସ୍ୱୀକାର ଭକ୍ତି ପ୍ରତିକୂଳ ଭାବ ବର୍ଜନ ଅଙ୍ଗୀକାର ଭକ୍ତିର ପ୍ରତିକୂଳ ଯେଉଁ ଭାବ ଗୁଡିକ ତାକୁ ସବୁ ବର୍ଜନ ଅଙ୍ଗୀକାର ତାକୁ ବର୍ଜନ କରିବ ଏଇଟା ଭକ୍ତିର ପ୍ରତିକୂଳ କେବେ ଆମେ କହିପାରିବୁ ନା ଭକ୍ତିର ଯୋଉଟା ପ୍ରତିକୂଳ ମୁଁ ସେଇଟାକୁ ଧରିକି ଭକ୍ତି ସେଣେ କୁହାହେଲା ଅତ୍ୟାହାର ପ୍ରାୟ ପ୍ରଜଳପ ନିୟମ ଆଗ୍ରହ ଜନସଂଘର୍ଷ ଲୋଲଞ୍ଚ ସେଠାରେ ଭକ୍ତି ବିନାଶୀ ଭକ୍ତି ନଷ୍ଟ ହେଇଯିବ ଏଇଟା ଭକ୍ତି ପ୍ରତିକୂଳ ଦେଖେଇଦେଲେ କଣ ଭକ୍ତି ପ୍ରତିକୂଳ କିଏ ଖୋଜିବ ଭକ୍ତିମ ଠାକୁରଙ୍କର କୋଉଟା ଭକ୍ତି ପ୍ରତିକୂଳ ପଳାଉ ସେଠି ଅତ୍ୟାହାର ପ୍ରୟାସ ପ୍ରଜଳପ ନିୟମ ଆଗ୍ରହ ଏସବୁ ଯାହା ରହିଲା କେବେ ଭକ୍ତିରେ ବିନଷ୍ଟ ହେଇଯିବ ଭକ୍ତି ହେଇପାରିବେନି ତେଣୁ ଜଣେ ଭଗବାନଙ୍କର ଭଜନ କରୁଛି ବା ଭଗବାନଙ୍କର ସେବା କରୁଛି, ସେ ଗୁରୁ ବୈଷ୍ଣବଙ୍କର କୃପା, ଗୁରୁ ବୈଷ୍ଣବଙ୍କର ସେବାରେ, ଭାଗବତଙ୍କର କୃପାରେ ତାର ଦିବ୍ୟ ଜ୍ଞାନ ଉଦୟ ହେବ। ଶରୀରରେ ଯେତେବେଳେ ଗୋଟେ ଆବେଶ ରୁହେ, ଭକ୍ତିର ଆବେଶ ରୁହେ, କିଛି ଗୁରୁ ଦାୟିତ୍ୱ ରୁହେ, ଭଗବତ ସେବାର ଦାୟିତ୍ୱ ରୁହେ, ସେତେବେଳେ ଶରୀରର ଆଉ ଏତେ ବେଶୀ ପ୍ରୋବ୍ଲେମ୍ କରେ ନା। ଶୋଇବାଟା ଗୋଟେ ସାଧାରଣ ଲୋକଙ୍କୁ କହିଦେଲେ ତ ତିନିଟାରେ ଗୋଟେ ତା ମୁଣ୍ଡ କ'ଣ ହେଇଯିବ, ସେ ପାଗଳ ହେଇଯିବ। ଜଣେ ଲୋକ ସେ ଶୋଇବାଟା ତାର ସାତଟା ପର୍ଯ୍ୟନ୍ତ ଆଠଟା ପର୍ଯ୍ୟନ୍ତ ଶୋଇବେ, ଲୋକ ଶୁଣି ତିନିଟାରେ ଉଠୁଛ, ସେ ପୁରା ମୁଣ୍ଡ ଖରାପ ହେଇଛି। ସେଇ କର୍ମୀ ଲୋକ ଅଛନ୍ତି ଦେଖନ୍ତୁ ତିନିଟା ବେଳେ ପୁଣି ଉଠୁଛନ୍ତି, କାହିଁକି ଏ ବମ୍ବେ ଦିଲ୍ଲୀରେ ଯେଉଁମାନେ ରହୁଛନ୍ତି ସବୁ ସେମାନଙ୍କ ଟ୍ରେନ୍ ଧରିବା ପାଇଁ ଟ୍ରେନ୍ ଧରିକି ଯିବେ ପୁନେ, ବମ୍ବେରୁ ପୁନେ ଆସିବେ, ପୁନେରୁ ବମ୍ବେ ଯିବେ, ଖଡ଼ଗପୁର କାଲକାଟା ଯିବେ ଚାକିରି କରି ଯୋଗ କରୁଛନ୍ତି, ସେମାନେ ତିନିଟା ସାଢେ ତିନିଟା ଟ୍ରେନ୍ରେ ମୁଁ ସବୁ ଦେଖିଛି ବସନ୍ତି ଡେଲି ନା, ସେଥିରେ ଶୋଉଛନ୍ତି କ'ଣ ନା ସେ ଟ୍ରେନ୍ରେ, ପୁଣି ଦିନ ଦଶଟାରେ ଆସି ପହଞ୍ଚି। ଆରେ ସେ ଗୋଟେ ସେଇ କର୍ମୀ ଲୋକ, ଜଣେ ସାତଟା ପର୍ଯ୍ୟନ୍ତ ଶୋଉ, ଜଣେ ତିନିଟାରେ କାହିଁ ଉଠିବୁ, ତାର ଗୋଟେ କିଛି ଦାୟିତ୍ୱ ରହୁଛି, ତାର ଶରୀର ଆବିଷ୍କାର ସେ କମେଇଦେଲା, ତାର ଦାୟିତ୍ୱ ଆସିଗଲା ଶରୀର ଆବଶ୍ୟକତା କମେଇଲା। ଯାହାର ଦାୟିତ୍ୱ ନାହିଁ ସେ କେବେ ଶରୀର ଆବଶ୍ୟକତା କମେଇ ପାରିବନି, ଆଉ ତୁମେ ଦୁଇଟାଙ୍କ ଜିନିଷ କେବେ ପାରାଲାଲ କରିପାରିବନି। ମୁଁ ରେସ୍ପନ୍ସିବଲ ନେବି, ଶରୀର ଆବଶ୍ୟକତା ମୋର କମିବନି, ନାହିଁ ସେଟା ତାହେଲେ ଯୋଉ ଦାୟିତ୍ୱଟା ନେଇଛ ସେଟା ତୁମେ ପରଫେକ୍ଟଲି କେବେ କରିପାରିବନି, କିଛି ମୋଟିଭେଟେଡ୍ ହେଇ କହୁଛ ପରଫେକ୍ଟଲି ତୁମେ କରିପାରିବନି। ଦାୟିତ୍ୱ ମାନେ ତୁମର ଶରୀରଟା ଭୁଲିଯିବ, ତୁମେ ଦାୟିତ୍ୱ ମାନେ ତୁମକୁ କିଛି ମାଇନସ୍ କରିବାକୁ ପଡ଼ିବ, କିଛି ଜିନିଷ ବଡିଲି ନେସେସିଟି ସେଟା ଅଟୋମେଟିକ ଯେଉଁମାନେ ଦାୟିତ୍ୱଟା ନେବେ ସେଟା ସେଟା ତାର ପ୍ରଭାବରେ ମନଟା ସବୁ କରୁଛି ନା। ଆଉ ଯେଉଁ ଭୋକ ଲାଗିବା ଏଟା କହ କାହାର, ଏଟା ମନର। ଏବେ ଜଣେ ସେ ଜଣେ ବାବା, ସିଏ ସବୁ ମାୟାବାଦୀ ବାବା ହେଲେ ସେ ଗୋଟେ ବଢିଆ କଥା କହୁଥିଲା, ମୁଁ ବେଳେ ବେଳେ ଦେଖେ ସେ ଗୋଟେ କିଏ ମାସ ପଠେଇ ଦଉଛ ସବୁ ତାକୁ ଦେଖୁଥିଲି, ଆଚ୍ଛା ବହୁତ ସୁନ୍ଦର କଥା କହୁଛି। ନିଦ୍ରା ଅଲଗା, ସ୍ଲିପିଂ ଅଲଗା, ରେଷ୍ଟିଂ ଅଲଗା, ବୋଲେ ସତ କଥା। ଆଉ ସ୍ଲିପିଂଟା ଗୋଟେ ହାବିଟ କରୁନି, ଆମର କଣ ଶୋଇବାଟା ଗୋଟେ ଆମର ରେଷ୍ଟ ଦରକାର, ବଡି ଗୋଟେ ଟାୟାର୍ଡ ହେଇଛି, ରେଷ୍ଟ ଦରକାର। ସେ ସେଠୁ ସ୍ଲିପିଂ ଆଉ ରେଷ୍ଟ ସେ କେମିତି କହୁଛି, କେତେ ସୁନ୍ଦର, ସେ ବହୁତ ଏଜୁକେଟେଡ, ଇଂଲିଶରେ ପାଟିକି ସବୁ କଥାବାର୍ତ୍ତା କରୁଛି, ମୁଁ ତ ଦେଖୁଥିଲି ତାର ସବୁ ସରର ଉପରେ କହୁଛି, କିନ୍ତୁ ବଢିଆ ବଢିଆ ପଏଣ୍ଟ କହୁଛି। ଆରେ ଭଲ କଥାଟା ତ ମାୟାବାଦୀରେ ହେଲେ ଭଲ କଥାଟା କହୁଛି, ଯେମିତି ପ୍ରଭୁପାଦ କୁହନ୍ତି ଆମର ସ୍ଲିପିଂ ଗୋଟେ ଅନ୍ନେସେସରୀ, ଏଇଟା ଗୋଟେ ଏତେ ଆବଶ୍ୟକ ନାହିଁ। ପ୍ରଭୁପାଦ ନିଜେ କେତେ ସମୟ ଶୋଉଥିଲେ, ଦୁଇ ଘଣ୍ଟାରୁ ଅଢେଇ ଘଣ୍ଟା ଶୋଉଥିଲେ, କେମିତି ଆବଶ୍ୟକ, କେମିତି ମେଣ୍ଟେନ୍ କରିପାରୁଥିଲେ ନା। ସ୍ପିରିଚୁଆଲ ବ୍ଲିସନେସ୍ ଯୋଉଟା ଏତେ ରହିଥିଲା, ଭଗବାନଙ୍କ କୃପା ଏମିତି ରହିଥିଲା, ବଡି କେବେ ଟାୟାର୍ଡ ଫିଲ୍ ହେଉନଥିଲା। କାରଣ ସ୍ପିରିଚୁଆଲ ଆଡଭାନ୍ସମେଣ୍ଟରେ, ଆଧ୍ୟାତ୍ମିକ ପ୍ରଗତିରେ ଶାରୀରିକ ଆବଶ୍ୟକତା, ଶାରୀରିକ ଯୋଉ ଯାହା ସବୁ ରହିଛି ଭାବନା, ଏସବୁ କେବଳ କିନ୍ତୁ ପ୍ରଥମ ପ୍ରାଥମିକ ସ୍ତରରେ ସେ ଭକ୍ତିଟା ପାଇବା ପାଇଁ ଆମକୁ କିଛି ଆରମ୍ଭ କରିବାକୁ ପଡ଼େ, ବୈରାଗ୍ୟ ଆଚରଣ କରିବାକୁ ପଡ଼େ, ବୈରାଗ୍ୟଟା ଏଥିପାଇଁ ଦରକାର ପଡ଼େ। ଶୁଦ୍ଧ ଭକ୍ତି ପ୍ରାପ୍ତ ହେଇଗଲା ପରେ ତା'ପରେ ବୈରାଗ୍ୟ, ଆର ସେ ବୈରାଗ୍ୟ ପଛକୁ ଚାଲିବ, କିନ୍ତୁ ଭକ୍ତି ପାଇବା ପାଇଁ ହେଲା ଆମକୁ ବୈରାଗ୍ୟଟା ପ୍ରଥମେ ଭାବୁ। ସେଥିପାଇଁ କାହିଁକି କହିଲେ ସନାତନ ରଘୁନାଥ ଦାସ ଗୋସ୍ୱାମୀ, ଭଲ ନା ଖାଇବ ଆର ଭଲ ନା ପରିବ, ସାଙ୍ଗେ ସାଙ୍ଗେ ୱାର୍ଣ୍ଣିଂ ଦେଇଦେଲେ, ବୈରାଗ୍ୟ ହେବା ପାଇଁ ଚାହୁଁଛ ନା ଏଇଟା କରିବ, ଭଲ ଖାଇବନି ଭଲ ପିନ୍ଧିବନି, ସାଙ୍ଗେ ସାଙ୍ଗେ ଦୁଇଟା ହିଁ ମଣିଷର ଅଡ଼ୁଆ। ଆଉ ବର୍ତ୍ତମାନ ଭଲ ଖାଇବା ଭଲ ପିନ୍ଧିବା ତୁମେ ଏଇଟା ବନ୍ଦ କରିଦେବ, କିଏ ଯିବେନି, ଭକ୍ତ ବି ହେବେନି। ସାଧୁ ଆଚାର୍ଯ୍ୟ ଜାଣିଛନ୍ତି ନା, ସେ ଆଡପ୍ଟ କଲେ, ନାଇଁ ନାଇଁ ସୁନ୍ଦର ପ୍ରସାଦ କର, ଏମାନଙ୍କୁ ଡାକିକି ଆଣ, ଜଣେ ନଳକୂପ ଯିବେ ନା, ଆସନ୍ତୁ, କିନ୍ତୁ ମନେ ରଖିବାକୁ ପଡ଼ିବ ଆମକୁ ବୈରାଗ୍ୟ ଯଦି ଆଚରଣ ନ କରିବା ଆମେ ଶୁଦ୍ଧ ଭକ୍ତି ପ୍ରାପ୍ତ ହେଇପାରିବାନି। ସେଥିପାଇଁ ପ୍ରଥମେ ଇଚ୍ଛା ଥିଲେ ବି କିଛି ପ୍ରାକ୍ଟିସ୍ କରିବାକୁ ପଡ଼େ, କିଛି ଅଭ୍ୟାସ କରିବାକୁ ପଡ଼େ। ତାପରେ ଯେତେବେଳେ ସାଧୁଗୁରୁଙ୍କର କୃପାରୁ ଭଗବାନ ସେବା ଗ୍ରହଣ କଲା ପରେ, ଯେତେବେଳେ ଆମର ସ୍ୱାଭାବିକ ଭକ୍ତି କିଛି କୃଷ୍ଣଙ୍କ କୃପାରୁ ଗୁରୁଙ୍କ କୃପାରୁ ପ୍ରାପ୍ତ ହୁଅନ୍ତି, ସ୍ୱାଭାବିକ ଗୋଟେ ଜୀବନ ଆବଶ୍ୟକତା, ସରର ଆବଶ୍ୟକତା ସ୍ୱାଭାବିକ ଭାବରେ କମିଯିବ, ନ ତା ପୂର୍ବରୁ କମେଇ ହବନି, କିନ୍ତୁ ପ୍ରାକ୍ଟିସ୍ କରି କମେଇବାକୁ ପଡ଼ିବ। ପ୍ରଥମଟା ପ୍ରାକ୍ଟିସ୍ ଦରକାର, ତାପରେ ସ୍ୱାଭାବିକ ହେଇଯିବ। ଇଚ୍ଛା ଥିଲେ ମୁଁ ଏତିକି ଖାଇବି, ତାପରେ ଅଧିକା ଖାଇଦେଉଥିବ, ପୁଣି ତାପରେ କହିବ ନା ଏତିକି ଖାଇବି, ପୁଣି ଭାଙ୍ଗୁଥିବ, ଏଇଟା କରିବାକୁ ପଡ଼ିବ। ଏମିତି ତୁମେ ଭାବନି ଯେ ଅଟୋମେଟିକ କିଛି ହେଇଯିବ, କିଛି ଅଟୋମେଟିକ ହେବନି, ପ୍ରଥମେ ଅଭ୍ୟାସ ବୈରାଗ୍ୟ ଆଚରଣ କରିବାକୁ ପଡ଼େ। ତେବେ ସାଧୁ ଲାଇନରେ ବହୁତ ବୈରାଗ୍ୟ ତପସ୍ୟା ଏତେ ସବୁ କାହିଁ ରଖାଯାଇଥିଲା, କଳିଯୁଗରେ ତ ବଡି ଫିଟ୍ ନାହିଁ, ଏମାନେ କରିବି ପାରିବେନି, ରୋଗା ହେଇଯିବେ, ଆହାର ବି ଠିକ ନାହିଁ, ଯୋଉଗୁଡ଼ା ଯୋଉ ଅର୍ଣ୍ଣ ଡାଲି ସବ୍ଜି ପନିପରିବା, କିନ୍ତୁ ତା ଭିତରେ ଜାଣିବାକୁ ପଡିବ ପ୍ରଭୁବାଜୀ ମହାରାଜ ଧ୍ରୁବ ମହାରାଜଙ୍କ ଜରିଆରେ ଲେଖିଛନ୍ତି, ଆମେ ଧ୍ରୁବ ମହାରାଜଙ୍କ ଭଳି ହେଇପାରିବାନି, ସେ ଯେଭଳି ଭୋଜନ କରୁଥିଲେ ଯେଭଳି ତପସ୍ୟା କରୁ ଆମେ କରିପାରିବାନି, କିନ୍ତୁ ପ୍ରିନ୍ସିପଲଟାକୁ କମ୍ପ୍ରମାଇଜ୍ କରିବାନି, ଆଜ୍ ଫାର୍ ଆଜ୍ ପସିବୁଲ୍, ଯେତୁର ସମ୍ଭବ ଜଣେ ତାର ସ୍ୱରଟାକୁ ମେଣ୍ଟେନ୍ କରିବା ପାଇଁ ଯେତିକି ନେସେସିଟି ସେତିକି ନେବା ଦରକାର, ଆକୁ ଆଭଏଡ୍ କରିବା ଦରକାର, ଏଇଟା ଗୋଟେ ହାବିଟ୍, ମଣିଷର କଥା କହିବା ଗୋଟେ ହାବିଟ୍, ବିଷୟ ଭୋଗ କରିବା ଗୋଟେ ହାବିଟ୍, ଅଭ୍ୟାସ, ଏଇଟା ଗୋଟେ ବଡ଼ ଜିନିଷ ନାହିଁ, ସବୁ ସ୍ୱରର ଯେତେ ଜିନିଷ ତାର ଗୋଟେ ହାବିଟ୍, ସେଇଟାକୁ ସେ ଚେଞ୍ଜ କରିବା ଚେଞ୍ଜ କରିବାକୁ ପଡିବ, ଯେତେବେଳେ ଦାୟିତ୍ୱଟା ବଢ଼ାନ୍ତି ଗୋଟେ ଦାୟିତ୍ୱ ଆସେ ସେତେବେଳେ ଏ ଶାରୀରିକ ଆବଶ୍ୟକତାଟା ଧୀରେ 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 ଧୀରେ, ଜଣେ ମାଆଟା ଜଣେ ମା ଛୁଆକୁ ଭୋକ ଲାଗୁଛି, ମା କାଇଁ ଭୋକ ଲାଗୁନି, ତମର ସାଇନ୍ସ ଦେଖ ତୁମେ, ସେ 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 ଆହାର ଉପରେ ସେ କଥା ସେ କହୁଥିଲା, ସେ ବାବାଜୀ କହୁଥିଲା ଶୋଇବା ଉପରେ ସେ କଥା କହୁଥିଲା, ରେଷ୍ଟ ମାନେ 2-3 ଘଣ୍ଟା ଦରକାର, 2-3 ଘଣ୍ଟା ରେଷ୍ଟ ଦରକାର, ଅଧିକା ରେଷ୍ଟ ବଡିକୁ ଦରକାର ହିଁ ନାହିଁ, ଆଉ ସ୍ଲିପିଂ ହାବିଟ୍ କରିଦେଲେ ବଡିକୁ ଆମେ ଖରାପ କରୁଛେ, ସେ କହୁଛନ୍ତି ପ୍ରଭୁପାଦ କହୁଛନ୍ତି 6 hours ରେଷ୍ଟ, ଆମର ମୋଷ୍ଟଲି ରେଷ୍ଟ ହଉନି, ରେଷ୍ଟ କ'ଣ ବୁଝିପାରୁଛନ୍ତି, କାରଣ ସେମାନେ ମାୟାବାଦୀ ହେଲେ ବି ତାଙ୍କର କିଛି ସ୍ୱର ଉପରେ ବହୁତ ତାଙ୍କର ପ୍ରାକ୍ଟିସ୍ ରହିଛି ଯେଉଁଟାକି ଆମେ ଆମେ କରିପାରିବାନି, ସ୍ୱର ଗୁଡ଼ାକୁ ଏତେ ସେମାନେ ସବୁ କଣ୍ଟ୍ରୋଲ କରି ଖାଇବା ପିଇବା ଭଲ ମନ୍ଦ ରଖିଛନ୍ତି, ତାଙ୍କର ଏକ୍ସପିରିଏନ୍ସ ସ୍ୱର ଉପରେ, କିନ୍ତୁ ଆମର ଲାଇନ୍ଟା ସେୟା ନୁହେଁ, କିନ୍ତୁ ଉପାୟଟାକୁ ଦେଖିବାକୁ ପଡିବ, ସେ ସ୍ଲିପିଂଟା ରେଷ୍ଟଟାକୁ ଆମର ଆକ୍ଚୁଆଲି ରେଷ୍ଟ ହେଉନି ବଡିକି, 6 ଘଣ୍ଟା ଶୋଇଯାଉଛି କିନ୍ତୁ ବଡିକି ରେଷ୍ଟ ହେଉନି, ଆପଣ ଆମର ଯେଉଁ ଖାଦ୍ୟଟା ସ୍ୱରଠୁ ଶରୀରର ପାକ ଶକ୍ତି ଠାରୁ ଅଧିକା ଖାଦ୍ୟଟା ଷ୍ଟୋମାକ୍ ଭିତରେ ରହିଲା, ତା ରେଷ୍ଟ କେମିତି ହେଲା, ରେଷ୍ଟ ନାହିଁ, ଆପଣ ଗୁରୁ ପାଖ ଜିନିଷଟା ଖାଇଛନ୍ତି ନା, ସେ ତ ହଜମ ମେସିନ୍ଟା ଚାଲିଛି, ବଡି କୋଉଠୁ ରେଷ୍ଟ ପାଇଲା, ବାହାର ଲୋକଙ୍କଠୁ ସବୁ ଶୁଣିକି ଆରେ ଆକ୍ଚୁଆଲି ମାୟାବାଦୀ ହେଲେ ଗୋଟେ ପରଫେକ୍ଟ କଥାଟା କହୁଛନ୍ତି, ସାଧୁମାନେ ଏଥିପାଇଁ ଆହାର ସବୁ କମ୍ କରୁଥିଲେ, ସେ ପରମାତ୍ମା ପୁରା ପରମହଂସ ସ୍ତରରେ ଥିଲେ ନା, ସେ କେମିତି ବୁଝାଉଥିଲେ, ଓ ଡକ୍ଟର ବି ମତେ ସେୟା କହୁଥିଲା, ଡକ୍ଟର ବି ମୁଁ ଦିଲ୍ଲୀ ନା ମୁମ୍ବାଇ ଯାଇଥିଲି ପୁଣେରେ କୋଉଠି ଡକ୍ଟର ସାର କେଉଁଠି ଗୋଟେ ପଢୁଥିଲି, ସେ ଆମ ବଡିଟା ପୁରା ଗୋଟେ ୱେଷ୍ଟ ଆମେ ନଷ୍ଟ କରିଦେଉଛେ ପୁରା, ଏଇଟା ଫେଭରେବୁଲ ବି ହବନି ଭଗବାନ କୃଷ୍ଣଙ୍କ ଭକ୍ତି ପାଇଁ, ସତ୍ୟଗୁଣର ବିଚାର କେତେବେଳେ ଆସିବନି, କେତେବେଳେ ଆସିବ, ସବୁବେଳେ ଟାୟାର୍ଡ ଫିଲ୍ ହବ, ସବୁବେଳେ ଗୋଟେ ଟାୟାର୍ଡ ଫିଲ୍ ହବ, ଏଜିଟେସନ ଆସିବ, କାହିଁକି ଆସିବ, ସେ ବହୁତ ଉଦାହରଣ ଦେଇ କହୁଛନ୍ତି, ସୁନ୍ଦର ସୁନ୍ଦର ଜିନିଷ ବୁଝାଉଥିଲେ, ଆମର ସେଇଟା ଗୋଟେ ଏମ୍ ନୁହେଁ, କିନ୍ତୁ ସ୍ୱରଟାକୁ ନଷ୍ଟ କରିବା ଉଚିତ, ଆମେ ପ୍ରସାଦ ଲାଳସାରେ ବହୁତ କିଛି ଭୋଜନ କରିଦେଉଛୁ ଯେଉଁଟାକି ଅନ୍ନେସେସରି ଆମ ସ୍ୱରଟାକୁ ନଷ୍ଟ କରିଦେଉଛି, ଏଇଟା ନାଇଦର ବଡି ପାଇଁ ହେଲ୍ପ କରିବ ନା ଭକ୍ତି ପାଇଁ ହେଲ୍ପ କରିବ, ସେ ବୁଝାଉଥାନ୍ତି କେତେ ସୁନ୍ଦର ବୁଝାଉଥାନ୍ତି, ଭଗବାନ ଆମେ ଆମର ସାଧାରଣ କରପାତ୍ର କୁହାଯାଏ, ଭଗବାନ ଯାହାକୁ ଯେତିକି ଦେଇଛନ୍ତି ତାର ଯେତିକି ଆହାର ତାର ହାତରେ ଯେତିକି ଧରିବ ସେତିକି ଆହାର, ହାତଟା ଏମିତି କରିବ ତୁମେ ଯେତେ ବଡ଼ କରିପାର ଦୁଇ ହାତକୁ ଲଗେଇ ସେତିକି ତୁମର ଆହାର, ଅଧିକ ଆହାର ତ ଆବଶ୍ୟକ ନାହିଁ ଆମର, ଏଇଟା ଗୋଟେ ବେଲି ଫୁଲ୍ କରୁଛେ ଆମେ, ସେ ବୁଝୁଥାନ୍ତି, ସେ କହୁଛନ୍ତି ବଡି କାହିଁକି ରେଷ୍ଟ ମିଳୁନି ନା, ସ୍ୱରଟା ଆମେ ତ ଯେତେବେଳେ ଗୁରୁ ପାଖ ଜିନିଷ ଖାଇଦେଲେ ବଡିଟା କ'ଣ ହେଉଛି, ରାତି ମାନେ କାମ କରୁଛି, ତା ଦେହରେ ଯେତେବେଳେ ଖାଇଦେଲେ ପାଣି ବି ପିଇ ପାରିଲେନି, ଆଗରୁ ସନ୍ଧ୍ୟାବେଳେ କ'ଣ କରୁଥିଲେ ଲୋକ ଖଟି ଖଟି ଆସୁଥିଲେ, ତାଙ୍କ ଫାୟାରଟା ପୁରା ହେଭି ଫାୟାର ଥିଲା, ଆମର ଆହାର ସେ କହୁଛି ଏଇଟା ଗୋଟେ ଷ୍ଟୋମାକ୍ ହାବିଟ୍, ଷ୍ଟୋମାକ୍ଟାକୁ ବେଲିଟାକୁ ଖାଲି ଫୁଲ୍ କରିବା, ଏଇଟା ଗୋଟେ ଆମର ହେଇଯାଇଛି, କଚଡ଼ା ଗୁଡ଼ା ପଶିକି ରହିଛି ଆମ ପେଟ ଭିତରେ, ବହୁତ ଦିନ ଲୋକ ଖାଇଛେ ଯେମିତି ସବୁ ଜାମ୍ ହେଇକି ରୁହେ ପାଇପ୍, ସିଏ ସେ କଥା କହୁଛି, ମାୟାବାଦୀଟା ଭଲ କଥା କହୁଛି, ତୁମର ବଡି ରେଷ୍ଟ ପାଉନି, ଏଇଟା ସତ କହୁଛି, ଆମେ ଦେଖୁଛେ ରେଷ୍ଟ ଗୋଟେ ମଣିଷକୁ 3-4 ଘଣ୍ଟା ଦରକାର, ମୁଁ ସେଇଟା ଚିନ୍ତା କଲି କେମିତି ଏଇଟା 3-4 ଘଣ୍ଟା ହବ, ଆରେ ବସ୍ ଡ୍ରାଇଭରଟା ତ ସେୟା, ମୁଁ ଯେତେବେଳେ ବସ୍ରେ ଯାଏ ଡ୍ରାଇଭରକୁ ପଚାରେ ଆରେ ଭାଇ ତ ପହଞ୍ଚୁ ଭୋରୁ 2 ବେଳକୁ ନା, ମୋତେ 2 ବେଳକୁ ଫୋନ୍ କରିବ, ମୁଁ ତ ପହଞ୍ଚୁ 7ଟାରେ, ଗାଧାଗାଧି କରିବ, ଗାଡ଼ି ଧୁଆଧୁଇ ହବ, ଗାଡ଼ିକି ନେଇକି ଇଏ କରିବ, ପୁରା ବାବା ଆମେ କେତେ ଘଣ୍ଟା ଶୋଇଛୁ, 3-4 ଘଣ୍ଟା ଶୋଇଯାଉଛୁ, ବାସ୍ ନିଦ ପାକ ହେଇଗଲା, ସେଦିନ ଆମେ ଚଳୁଛି, ପୁଣି ଷ୍ଟେରିଙ୍ଗ ଧରି ରାତିମାନେ ଆସି, ଦାୟିତ୍ୱ ରେସ୍ପନ୍ସିବିଲିଟା ରହିଲା ନା, ମୋତେ 50 ଜଣ ପାସେଞ୍ଜର ଧରି ଯାଇ ମୋତେ ପହଞ୍ଚିବାକୁ ପଡିବ ଭୁବନେଶ୍ୱରରେ, ତା ରେସ୍ପନ୍ସିବିଲିଟି ରହିଛି, ପଇସା ପାଇଁ ସେ ଶୋଉନି ଏଇଟା ଭାବିବା ଉଚିତ, ରେସ୍ପନ୍ସିବିଲ ଅଛି, ଜଣଙ୍କର ସବୁ ନିଦ୍ରା ଆସୁଛି, ଏଗୁଡ଼ା କ'ଣ, ଏଗୁଡ଼ା ସବୁ ଅତ୍ୟନ୍ତ ମାନେ ଗୋଟେ ଯାହା କହନ୍ତି ଲେଜିନେସ୍ ଯୋଉଟା ଏଇଟା ପୁରା ମାନେ ଅତ୍ୟନ୍ତ ଖରାପ ଗୁଣ, ତାର ରେସ୍ପନ୍ସିବୁଲ ନାହିଁ, ତା ଜୀବନରେ କିଛି ରେସ୍ପନ୍ସିବୁଲ ନାହିଁ, ତା ମୁଣ୍ଡଟା ଗୋଟେ ଫାଙ୍କା ମୁଣ୍ଡ, କେମିତି ରେସ୍ପନ୍ସିବୁଲ ରହିଲା ମାନେ ତାର ଦାୟିତ୍ୱ ଦାୟିତ୍ୱ ନ ଆଉ ଭକ୍ତିରେ ଗୋଟେ ଜିନିଷ, ଭକ୍ତିରେ ଯାହାର ଦାୟିତ୍ୱ ନାହିଁ, ଯାହାର ମିଶନ ନାହିଁ ଜୀବନରେ, ସେ କେବେ ତା ମନକୁ ସ୍ଥିର କରିପାରିବନି, ତା ଜୀବନରେ ସେ କେବେ କନଷ୍ଟାଣ୍ଟ ଷ୍ଟେପ୍ରେ ଯାଇପାରିବ, ଭକ୍ତିରେ ନିରନ୍ତର ଯାଇପାରିବନି, ସେ ତାର ଗୋଟେ ମିଶନ କିଛି ରହୁନି ନା, ଦାୟିତ୍ୱ ମୋତେ ଏଟା କରିବାକୁ ପଡିବ, ଭଗବାନଙ୍କର ସେବା ଜୀବନ ଭରି ମୁଁ ସେବା କରିବି, ଭଜନ କରିବି, ଦାୟିତ୍ୱ ମୋତେ ଦିଆଯାଇଛି। ତେଣୁ ସେ କଥା କହୁଥିଲେ ଆମେ ଯେତେବେଳେ ଗୁରୁପାଗ ଜିନିଷଟା ଖାଇଦେଲେ ଆମେ ଯାହା ଖାଉଛେ କ'ଣ ମାନେ ଯଦି ହିସାବ କରିକି ଦେଖାଯାଏ ଯାହା ଆମେ ଖାଉଛେ ଯେଉଁଗୁଡ଼ିକ ଆମ ଶରୀର କେବେ ହେଲେ ପାକ ହେଇପାରିବ ନାହିଁ, କେବେ ହବନି। ଜଣେ ଜଣଙ୍କର ଯଦି ସ୍ୱିଟିଂ ହଉନି, ଜଣେ ଯଦି ହ୍ୟାପି ସବୁ ଡାଏଟ୍, ମୁଁ ବହୁତ ପଢ଼ୁଥିଲି, ପଢ଼ିଛି ଆଉ ଜାଣିଛି, ମୋ ଶରୀର ଖରାପ ହେଇଥିଲା ଏସବୁ ବ୍ରତ ବ୍ରତ କରି ମୁଁ ବହୁତ ପଢ଼ିଛି, ବହୁତ ବହି ଖାଲି ବଡି ଉପରେ ପଢ଼ିଥିଲି। ତାପରେ ଦେଖିଲା ଇଏ ସତ୍ୟ ସବୁ କହୁଛନ୍ତି, ଯାହା ସତ ମନ୍ଦିରରେ ଆମେ ଭକ୍ତି କଥା ବହୁତ ଶିକ୍ଷା ଦିଆଯାଉଛି, କିନ୍ତୁ ପ୍ରସାଦ କଥା କହିଲେ ମନ ଦୁଃଖ ହେଇଯିବ, କାହାକୁ ଏତେ କାହିଁକି ଖାଉଛନ୍ତି କରୁଛନ୍ତି, କେତେ କେତେ ବ୍ରହ୍ମଚାରୀଙ୍କୁ ମୁଁ କହୁଛି ଭାଇ ତୁମେ ଏଇଟା ଖାଅନି, ସେ ମୋତେ ହସିବ, କହିବ ମହାରାଜ କ'ଣ ମହାରାଜ ସେ ତ ଖାଇବେନି, ସେ କାହାକୁ କହିଦେବେନି, ନଷ୍ଟ ହେଇଗଲେ। ମୁଁ ଆଖି ଆଗରେ ଦେଖିଛି ଭୁବନେଶ୍ୱର ପାଞ୍ଚଟା ସାତଟା ବ୍ରହ୍ମଚାରୀ ନଷ୍ଟ, ତାଙ୍କ ଜୀବନ ପୁରା ବେକାର ବେକାର ହେଇଗଲା କମ୍ ବୟସରେ। ଭାଇ ଏଇଟା ଆହାର ନୁହେଁ, ତୁମେ ପଶୁ ଭଳିଆ ଖାଇଲେ ହବ, ତୁମେ ଭକ୍ତ ହେଲେ ପ୍ରସାଦ ପ୍ରସାଦ ନା କହିକି ଏଇଟା କ'ଣ ଖାଉଛ, ତୁମେ ବେକାର ତୁମ ଜୀବନ ହେଇଯିବ, ଭଜନ ତ ହେଲାନି ଘର ଦ୍ୱାରା ଛାଡ଼ିକି ଆଇଲେ, ପୁଣି ଏଗୁଡ଼ା କାହିଁକି କର୍ମ ତ ଫଳ ଯାହା ଯାହା ଭୋଗିବା, ଜାଣିଶୁଣି ଗୋଟେ ଶରୀରଟାକୁ କେମିତି ଖରାପ କରିବା, ତାର ଅର୍ଥ ନୁହେଁ ଯେ ମୋର ଶରୀର ଖରାପ ହବନି, ଆମ କର୍ମ ଫଳ ହିସାବରେ ଖରାପ ହବ, କିନ୍ତୁ ଆମେ ରିପେଣ୍ଟ କରିବୁନି କେବେ। ଅନୁତାପ କେତେବେଳେ ହୁଏ, ଏ ଯୋଉ ଡାଇବେଟିସ ରୋଗୀ ଗୁଡାକ ଅନୁତାପ ବେଶୀ, ଅନୁତାପ ଯୋଗୁଁ ତାଙ୍କ ବେଶୀ ଅଡୁଆ ହଉଛି, କାହିଁକି ବାଟେକି ଦବେଇ ଖାଇଥାନ୍ତି, ଡାଇବେଟିସ ହେଇଗଲେ ଆଉ କଣ୍ଟ୍ରୋଲ କରିପାରିବେନି, ଅନୁତାପଟା ବହୁତ ଆସେ, ଏଗୁଡ଼ା ଖାଇକି ସବୁ ଖକି ଭୁଲ ହେଇଗଲା, କ'ଣ ହେଲା ଆଜି ଡାଇବେଟିସ ବାହାରି ପଡ଼ିଲା, ପ୍ରେସର ହେଇଗଲା, ସାଧୁ ଜୀବନ ଆମର ନା ଏଇଟା, ଆମେ ଯାହା ଖାଉଛେ ତାକୁ ଚିନ୍ତା କରିବା ଦରକାର, କିନ୍ତୁ ମନର ଗୋଟେ ଯୋଉ ସଙ୍ଗ ଦୋଷରେ ମନର ଯୋଉ ଗୋଟେ ସ୍ୱଭାବ ହେଇଛି ମୁଁ ଏଇଟା ଖାଇକି ହଜମ କରିଦେବି, ଏଇଟା ମନ କହୁଛି ନା, ଆଉ ପ୍ରଭୁ ସେଇଟା କହୁଛନ୍ତି ନା, ତମ ପ୍ରଭୁ ଯେତେବେଳେ ଆମେରିକାରେ ସେଇଟା କହୁଛନ୍ତି ଯେ ଟଙ୍ଗ ଇଜ୍ ଏଞ୍ଜଙ୍ଗ ବେଲି ଇଜ୍ କ୍ରାଇମ୍, ଜୀବନ ଆନନ୍ଦ ପାଉଛି କିନ୍ତୁ ପେଟ କାନ୍ଦୁଛି, ଆରେ କାହିଁକି ଭାଇ ଏଗୁଡ଼ା ଦଉଛି ମୋତେ, ପେଟ କହୁଛି ମୁଁ କ'ଣ କରିବି, ରେଷ୍ଟ ନେବି ନା ନାହିଁ, ସିଏ ଯିବାକୁ ମୋତେ ଭଲ ଲାଗୁଛି ଦବା ଯାହା ହଉଛି ଦେଖିବା, ଯେତେବେଳେ ପେଟ କାନ୍ଦିବ ସେତେବେଳେ କ'ଣ କରିବ, ସେତେବେଳେ ମନକୁ ଆମେ କହୁଛେ ତୁ ହଜମ କର, ମୋ ଚାଟଳ ଖାଇବାର ଅଛି, ଗରମ ପାଣି ପିଇ, ଥଣ୍ଡା ପାଣି ପିଇ, ଘୁଷୁଣ୍ଟି ଖା, ଏଟା କର, ଯୋଗାସନ କର, ଏଟା କର, କ'ଣ ଖାଇବା ପାଇଁ, ଏଇଟା ଅସ୍ୱାଭାବିକ, ଏଇଟା ସମସ୍ତଙ୍କ ପାଇଁ ପ୍ରଯୁଜ୍ୟ। ମଣିଷ ଗୋଟେ କ'ଣ ହେଇଯାଇଛି, ମଣିଷର ଯେତେ ପ୍ରକାର ତାର ଲାଇଫ୍ ଷ୍ଟାଇଲ୍ଟା ହେଇଯାଇଛି, ଏସବୁ ଯୋଗର ପ୍ରତିକୂଳ, ଜ୍ଞାନର ପ୍ରତିକୂଳ, ଭକ୍ତିର ପ୍ରତିକୂଳ, ଆଉ ସେ ସଂସ୍କାରରେ ତ ସମାଜଟା ସେମିତି ହେଇଯାଇଛି ନା, ସମାଜରେ ସେମିତି ହେଇଗଲାଣି, ଆଉ ଆସିକି ପହଞ୍ଚିଲା ବେଳକୁ ଅଟ ମନ୍ଦିରରେ ସବୁ ପ୍ରକାର ଜିନିଷ ରହିଛି, ତେଣୁ ଜଣକୁ ସେଲ୍ଫ କଣ୍ଟ୍ରୋଲ ହବାକୁ ପଡିବ, ରେସ୍ପନ୍ସିବିଲ, ଏଇଟା ତ ଆର୍ଟିଫିସିଆଲ, ତୁମେ କହିବ ମୁଁ ଏଇଟା ଶୁଣିଦେଲି ମୁଁ କରିଦେବି, କରିପାରିବନି, କେବେ କରିପାରିବନି, ତୁମର ଯେତେବେଳେ ଦାୟିତ୍ୱ ବଢିବ, ତୁମର ଯେତେବେଳେ ଭଗବାନଙ୍କ ପ୍ରତି ଶରଣାଗତି ବଢିବ, ଭଗବାନ ତୁମ ଯେତେବେଳେ ପିଓର ଇଣ୍ଟେଲିଜେଣ୍ଟ ଦେବେ, ଆଉ ତୁମ ବଡିରେ ସେ ଟେକ୍ କେୟାର ନେବେ, ଭଗବାନ ତୁମ ସ୍ୱରକୁ ଯେତେବେଳେ ଦାୟିତ୍ୱ ନେବେ, ସେତିକି ଏନର୍ଜି ପ୍ରଡକ୍ଟ ହବ, ସେତିକି ଶକ୍ତି ଆସିବ ତୁମର, ବହୁତ ଖାଇଲେ ଗୋଟେ ଲୋକର ବହୁତ କିଛି ଆସେନି, ତାର ମନଟା ଖାଲି ପେଟଟା ଫୁଲିକି ରହେ, ବୁଦ୍ଧିଟା କମିଯାଏ, ଭୀମର ବୁଦ୍ଧିଟା କାହିଁକି ଆଉ କମ, ଭୀମର ବୁଦ୍ଧିଟା କମ କାହିଁ, ମୋଟା ବୁଦ୍ଧି କୁହନ୍ତି ନା, ଆମ ସାର ସବୁ ସାର ମାନେ ଆମକୁ ସବୁ ବୁଝନ୍ତି, ମୋଟା ବୁଦ୍ଧି ଆଡ଼େ କିରି, ଆଉ ପେଟେ ପେଟେ ଖାଉଛୁ ତୁ, ଅର୍ଜୁନ କାହିଁକି ତୀକ୍ଷ୍ଣ ବୁଦ୍ଧିମାନ ତପସ୍ୱୀ, ଫାଇନ୍ ତାଙ୍କର ସେଲ୍ସ ଗୁଡା ସବୁ ଫାଇନ୍ ହେଇଗଲା ନା, ଆଜି ବେଶୀ ଖାଇଲା ତାର ଗଲା ସବୁ ମୋଟା ବୁଦ୍ଧି, ବେଶୀ ଖାଇଲା ବେଳକୁ କାମକୁ ଲାଗିବନି, ଖାଲି ମାଟିପିଟିରେ ଲାଗିବ, ତା ଗଳା କଟା ହବ, ବେଶୀ ଖାଇବା ଲୋକ କ'ଣ କାହା ଗଳା କାଟିବ ନ, ନିଜର ଗଳା କାଟିବ ନ, କାହାର କାଟିବ, ମାଟିପିଟିରେ ଲାଗି କାମରେ ଲାଗିବ ନା, ଆଉ ବେଶୀ ଖାଇବା ଲୋକ କାମରେ ଲାଗିବନି, ବଡିଟା କ'ଣ ହେଉଛି, ଆମ ସ୍ୱରଟା କ'ଣ ହେଉଛି, ଆଜିକାଲି ସ୍ୱର କଥା ମନେ ପଡ଼ିବା, ସ୍ୱରଟା କ'ଣ ହେଉଛି, ନେକ୍ସଟ ଡେ ପାଇଁ ପ୍ରିପେୟାର ହେଇପାରୁନି, ଗୋଟେ ପ୍ରତ୍ୟେକ ଲୋକକୁ ଯଦି ରେଷ୍ଟ, ଆମକୁ ଯଦି ଆମେ କହୁଛୁ ମୁଁ ଶୋଇବି, ତୁମେ ତୁମେ କାହାକୁ ଶୋଇବାକୁ ଦଉଛ, ମୋ ଦେହଟା ହେଲାନି ମୁଁ ଶୋଇବି, ତୁମେ ଶୋଉଛ କିନ୍ତୁ ତୁମ ଶରୀରରେ ଯେଉଁ ଯୁବକ ସେମାନେ ସବୁ ଅଛନ୍ତି, ସେମାନେ ହଜମ କରୁଛନ୍ତି କି ନାହିଁ, ରକ୍ତ କଣିକାର ଅଛନ୍ତି କି ନାହିଁ, ମୁଁ ପଢୁଥିଲି ସେ ଜିନିଷ ଗୁଡାକ, ଆରେ କେତେ ବାସ୍ତବ ଜିନିଷ ଗୁଡା ସବୁ ରହିଛି, ସେଗୁଡାକୁ ଆମର ପଢିବା ଆବଶ୍ୟକ ନାହିଁ, ସେଗୁଡା ଫଲୋ କରି ଆମର କଣ ହେଇଛି, ଆମର କହିଦେଲେ ଭଗବାନ ଗୀତାରେ ସାଙ୍ଗେ ସାଙ୍ଗେ କହିଦେଲେ ଯୁକ୍ତାହାର ବିହାର ସବୁ ଭକ୍ତିରେ ଅଛି, କିନ୍ତୁ ତୁମ ଡାଇରେକ୍ଟ ବୁଝେଇ ଦିଆଯିବ ଦେହ ଉପରେ ତୁମକୁ, ହଁ ଏଇଟା ଭଲ କଥା, ଭକ୍ତିର ପ୍ରିନ୍ସିପଲରେ ସବୁ ରହିଛି, ଭକ୍ତି କେବେ କୁହାଯାଏନି ଏମିତି ଅତ୍ୟାହାର ପ୍ରାୟ ଶ, ସେଠି ଭଗବାନ କହିଲେ ଅତ୍ୟାହାରଟା କଣ କେମିତି ଜାଣିବ, ସେଠି କହିଦେଲେ ଯୁକ୍ତାହାର, ଅତ୍ୟାହାର କଣ ମୁଁ କେମିତି ଜାଣିବି ଏଟା ଅଧିକ ଆହାର ବୋଲି, ନା ଯୁକ୍ତ ଆହାର, ଯୁକ୍ତ ମାନେ କଣ ବେଶୀ ନୁହେଁ କି କମ୍ ନୁହେଁ, ବେଶୀ ନୁହେଁ କି କମ୍ ନୁହେଁ, କମ୍ ହେଲେ ବି ଲୁଚେଇ ଖାଇବ, ଆଉ କିଛି ସେବା କରିବ ନା ମୁଣ୍ଡ ସେଇଠି ଖାଇବା କଥା ରହିବ, ଆଉ ବେଶୀ ଖାଇଲେ ବି ଗଲା ଶରୀର ନଷ୍ଟ, ତେଣୁ ଆମ ଯୋଉ ଆମ ଶରୀର ଯୋଉ ସେଲ୍ସ ଗୁଡା ରହିଛି, ଜୀବକୋଷ ରହିଛି, ଆମେ ତ ଖାଇଦେଲେ ଖାଲି ହଜମ ହେଇଯିବନି, ଆହାର ଗୁଡା ପୁରା ପେଟରେ ଟାଇଟ୍ ହେଇକି ରହୁଛି, ସେ କେମିତି ଆରଟା ବହୁତ ରହିଲା ନା ଶରୀର ଭିତରେ, ତାହେଲେ ବେଲିରେ ଯୋଉ ହଜମ କରିବା ପାଇଁ ହଜମ କିଏ ହଜମ କ୍ରିୟା କିଏ କରୁଛି, ପାକସ୍ଥଳୀ ଅଛି, ଲିଭର ଲିଭର ଦେଇ ପାଣି ଯାଉଛି, ପାଣିଟା ସେ ଯାଉଛି ନା, କେତେ କଷ୍ଟ ହଉଛନ୍ତି ତାଙ୍କୁ, ସେ ପଢୁଥିଲେ ସେ ଆର୍ଟିକଲଟା ଇଂଲିଶରେ, କେତେ ତାଙ୍କୁ କଷ୍ଟ, କେତେ ପେନ୍ ଦିଆଯାଉଛି, କେତେ ତାଙ୍କୁ କେତେ ପେନ୍ ଦିଆଯାଉଛି, ହାର୍ଟ ଆଟାକ୍ ଫାଟାକ୍ ଯୋଉ ଲୋକମାନଙ୍କ ସବୁ ହଉଛି ନା ପ୍ରାୟ ସମୟରେ, ଏତେ ଗରିଷ୍ଠ ଖାଦ୍ୟ ଖାଉଛନ୍ତି, ଏତେ ତାଙ୍କର ଇରେଗୁଲେଟିଭ ଲାଇଫ, ଏତେ ପ୍ରେସର ବଢୁଛି, ଫଟାକ ହାଟ ହାଟ ଖାଇବେ, ହୃଦଘାତ ହୁଏ, ସେଟା ତ ପ୍ରାରମ୍ଭ ଥିଲା ହବ, କିନ୍ତୁ ଅନ୍ନେସେସରି ଆମେ ଜାଣିଛୁ ଗୋଟେ ଶରୀରଟାକୁ ଦେବଦୁର୍ଲଭ ଶରୀରକୁ ନଷ୍ଟ କରିବା, ଭକ୍ତକୁ ଏତେ ରିଚ୍ ଫୁଡ୍ ଖାଇବା, ସବୁଦିନ ଏସବୁ ଜିନିଷ ଭୋଜନ କରିବା, ପୁରା ମନା ମନା, ଆଉ ଯଦି ପ୍ରସାଦ ବି ଅଛି, ଯେତିକି ଯେତିକି ମୋର ଶରୀରର ଭୋଜନର ଶରୀର ପାଇଁ ଅନୁକୂଳ, ଭୋଜନ ପାଇଁ ଅନୁକୂଳ, ଏମିତି କଣ ହବ ନା ବଡିଟା କଣ ହଉଛି ତୁମର, କେମିତି 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 କେଉଁ ଅବସ୍ଥାରେ ଯାଉଛି, କଣ ତୋର ବା କଣ ଯୋଗ ଯୋଗ କରିଥିଲ ତୁମ ଆଶ୍ରମରେ, ତାଙ୍କର ମେନୁ କଣ, ମେନୁ ହିସାବରେ ଖାଆନ୍ତି ନା କଣ, ହଁ ଚାରି ଟାଇମ୍ ଖାଇବ, ମେନୁ ହିସାବରେ ଖାଇବ, ଲୋକମାନେ ଲୋକମାନେ ପୁଣି କଣ ମାନେ, ଲୋକଙ୍କର ଜ୍ଞାନ ଅଛି, ଲୋକଙ୍କର କଣ ଜ୍ଞାନ ରହିଛି, କିନ୍ତୁ ମନେ ରଖିବା ପଡ଼େ ଶରୀର ପାଇଁ ସବୁ ଆବଶ୍ୟକ ଅଛି, ଭଗବାନ ମାନେ ଆକୁ ସେ ତିଆରି କରିଛନ୍ତି କାହିଁକି, ଯେତେ ଶସ୍ୟ ଶାମଳା ସବୁ ସବୁ ଜିନିଷ ଦରକାର, ଆଳୁ ଦରକାର, ବାଇଗଣ ଦରକାର, ଶାଗ ଦରକାର, ସବୁ ଦରକାର, କାରଣ ସବୁ ଜିନିଷ ଗୋଟେ ଶରୀର ପାଇଁ ଦରକାର, କିନ୍ତୁ ଯୁକ୍ତ, ଆଉ ଭଗବାନ ଏମିତି ନାହିଁ, ଗୋଟେ ଜୀବର ଶରୀରକୁ ରକ୍ଷା କରିବା ପାଇଁ କେଉଁ ସିଜିନ୍ରେ କେଉଁ ପରିବା ଦରକାର ତାକୁ ତିଆରି କରିଛନ୍ତି, ମଣିଷର ଜୀବ ହେଲା ବେଳେ ସେ ଏତେ ବଢ଼ିଯାଇଛି, ଆଉ ଶରୀରଟାକୁ ନଷ୍ଟ କରିଦେଉଛି, ଗୋଟେ ସାଇନ୍ସ ପୁରା ପୁରା ଗୋଟେ ସାଇନ୍ସ ବିଜ୍ଞାନ ଭଳିଆ ଭଗବାନ, ଏଇ 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 ସିଜିନ୍ରେ ଯୋଉ ଯେତିକି ପରିବା ଅଛି ସେଗୁଡ଼ା କେବେ ହେଲେ ଖରାଦିନ ଖାଇଲେ ଆପଣ ଦେହ ଭଲ ରହିବେ, ନଷ୍ଟ ହବ ଦେହ, ଏ ସିଜିନ୍ରେ କ'ଣ କ'ଣ ହେଉଛି, ଫୁଲକୋବି, ମୂଳା, ଶିମ୍ବ, ବିନ୍ସ, ବନ୍ଧାକୋବି, ଯେତିକି ଶୀତ ଦିନ ପରିବା ତା ହେଉଛି ହାଇ ପ୍ରୋଟିନ୍, ସେଟା କାହିଁକି ଦରକାର, ଭଗବାନ ଜାଣିଛନ୍ତି ଶୀତ ବହୁତ ହବ, ଏଟା ଏଟାକୁ ଭୋଜନ କଲା ମାନେ ଦେହରେ କ'ଣ ଏଟା ହିଟ୍ ପ୍ରଡକ୍ଟ କରିବ ନା, ମଣିଷ କଣ କରିବ ନା କୋବି ବାର ମାସ ଖାଇବ, ଆଉ ମରିବନି ତୁମେ, କିନ୍ତୁ କିଏ ମରିବ ତୁମେ, ପ୍ରଥମେ ସବୁ ପରିବା ବାର ମାସ ମିଳୁଛୁ ନା, ପୋଟଳଟା ଖରା ଦିନରେ, ଭେଣ୍ଡିଟା ଖରା ଦିନରେ, କାହିଁକି ସେଟା ସେଥିରେ ଜଳ ଅଂଶ ଦିଆର, ପୋଟଳ ପିତ ନାଶକ ପୋଟଳଟା, ଆଉ ଶୀତ ଦିନରେ ଖରା ଦିନରେ କଣ ପିତଟା ବଢିବ, ଖରା ପଡୁଛି ନା ବହୁତ ପିତ ବଢିବ, ତାକୁ ଖାଇଲେ ପୋଟଳ କମିବ, ଭଗବାନ କାହାକୁ କେମିତି କେଉଁ ସିଜିନ୍ରେ ବର୍ଷା ଦିନରେ ସାରୁ ଆଉ ଖଡ଼ା ପୋଇ କଖାରୁ କେମିତି ଭଗବାନ ସେ ସୃଷ୍ଟି କରିଛନ୍ତି, କାରଣ ଶରୀର ପାଇଁ ସବୁ ଦରକାର ଅଛି, କିନ୍ତୁ ସବୁ ଯୁକ୍ତ ଦରକାର ଅଛି, ଶରୀର ପାଇଁ ଏତେ ଆବଶ୍ୟକ କିଛି ନାହିଁ, ଏହାଦ୍ୱାରା କଣ ହଉଛି ଆମର ଭୋଜନ ସହିତ ଭୋଜନର କଣ ସମ୍ପର୍କ ଅଛି, ମୁଁ ତାର ଆର୍ଟିକଲଟା ପୁଣି ଜାଣିଲି, ଆରେ ସତ କଥା ଏଟା ଲେଖୁଛି, ଆଉ ବଡି ଯେତେବେଳେ ତୁମେ ଟାୟାର୍ଡ ହେଇଗଲା, ଛଅ ଘଣ୍ଟା ଶୋଇବା ହେଇଗଲା, କିନ୍ତୁ ରେଷ୍ଟ ଆକ୍ଚୁଆଲି ବଡିକି ରେଷ୍ଟ ମିଳିନି, ସେଲ୍ସ ମାନଙ୍କୁ ରେଷ୍ଟ ମିଳିନି ଦୁଇ ଘଣ୍ଟା ବି, କାରଣ ନିୟମଟା ରହିଲା, ଠିକ ଅଛି ଦେହ କଥା ଶୁଣ, ଖାଲି ନିୟମଟା ରହିଲା, ଜଣଙ୍କର ଭୋଜନର ତିନି ଘଣ୍ଟା ପରେ ତିନି ଘଣ୍ଟା ସେ ଆକ୍ଟିଭ ରହିବ, ତାପରେ ଯଦି ସହନ କରିବ ତିନି ଘଣ୍ଟା ମିନିମମ୍, ଭୋଜନର ତିନି ଘଣ୍ଟା, ସେ ନାଇଁ ପ୍ରଭୁପାଦ କେତେବେଳେ ନିୟମ କରିଛନ୍ତି, ପାଞ୍ଚଟା ବେଳେ ତୁମେ ଭୋଜନ କରିଦେବ, ପ୍ରୋଗ୍ରାମ ଟେବୁଲ ପ୍ରୋଗ୍ରାମ ସରିଲା ବେଳକୁ ଆଠଟା, ତେଣୁ ଆଗରୁ ପାଖ ଜିନିଷ କିଛି ଭୋଜନ କରିବନି ରାତ୍ରି ବେଳା, ଗୁରୁପାଖ ଜିନିଷଟା ଭୋଜନ କଲା ମାତ୍ରେ ସେଟା ସେ କଣ ହଉଛି, ଆଉ ଅଧିକା ଏକ୍ସେସ ତୁମେ ଯଦି ଇଟିଂ କରିଦେଲ, ଭୋଜନ କରିଦେଲ, ସେ କଣ କରିବ? ଜଳ ନେଇକି ତ ସେ ହଜମ ମେସିନ୍ଟା ୱାର୍କ ଚାଲୁଛି ନା, ମେସିନ୍ଟା ବନ୍ଦ ହେଇଗଲା ପରେ ଡିଫରେଣ୍ଟ ପାର୍ଟରୁ ଷ୍ଟୋମାକରୁ ଗୋଟେ ସାଇଡ୍ କି ଯିବ, ତାପରେ ତାର ମଳ କତିକି ଲାଷ୍ଟକୁ ଯିବ ନା, ସେ ହଜମ ହେଇପାରୁନି ନା, ହଜମ ଯେତେବେଳେ ନ ହେଇପାରୁ ସେ କଣ ମେସିନ୍ଟା ଚାଲିଛି ରାତି ମାନେ। ଆମକୁ ଯୋଉ ନିଦଟା ହଉଛି ସେଟା ସ୍ଲିପ, ଆମେ ଯୋଉ ସ୍ଲିପିଂ କହୁଛେ, ଆମ ବଡି ଟାୟାର୍ଡ ହେଇ ହେଇ ଶୋଇଯାଉଛି, କ୍ଲାନ୍ତ ହେଇକି। ସେଲ୍ସମ୍ୟାନ୍ ରେଷ୍ଟ ପାଏନି, ସେଲ୍ସମ୍ୟାନ୍ ଚାଲିଛନ୍ତି, ସେନେ ଦେଖ ଭୋର ଉଠି ଗଲା ପରେ ଦେଖ ପ୍ରତ୍ୟେକ ଜୀବ, ମୁଁ ତା ପଡ଼ିଲା ପରେ ମୁଁ ବସିକି ଚିନ୍ତା କରୁଛି, ସତ କଥା, କୌଣସି ଜୀବ ବସିକି ଢୋଳଉ ନାହାନ୍ତି, କୌଣସି ଜୀବ। ଏଇ ଖରା ହେଲେ ବହୁତ ଖରା ହେଲେ ନା, ସବୁ ଦେଖ ସକାଳୁ କେହି ସକାଳୁ ଢୋଳଉଛନ୍ତି କି, ଖରା ହେଇଗଲେ କୋଉ ଗଛ କୋଉ ପକ୍ଷୀ ଟିକେ ସିଏ, କୌଣସି ଜୀବ ସକାଳୁ ଢୋଳିବନି, କିନ୍ତୁ ମଣିଷ ଢୋଳେଇବ ସକାଳ ସମୟ ସମସ୍ତଙ୍କର ଫ୍ରେଶ ନା, କାହିଁକି ତା ଖାଦ୍ୟଟା ପାକ ହେଇଯାଇଛି, ସ୍ୱରଟା ପାଖ ହେଇଗଲେ କାହାକୁ ନିଦ ଲାଗିବନି, ଅଗ୍ନିଟା ପ୍ରଡକ୍ଟ ହେଲା ନା, ନିଦ କେମିତି ଲାଗିବ? ସବୁ ଜୀବ ଦେଖ, ସବୁ ଜୀବ ଉଠିବ ସକାଳୁ ଉଡ଼ିବେ, ମଣିଷ ଉଠିବ ବସିକି ଢୋଳେଇବ, କାହିଁକି ତାର ପାକ ହେଇନି ନା, ପୁରା ତା ଇନ୍ଦ୍ରିୟ ଗୁଡା ଯେତିକି ଯୋଉ ଛଅ ଘଣ୍ଟା ବଡିଟା ପ୍ରିପେୟାର ହେଇନି ନେକ୍ସଟ ଡେ ପାଇଁ, ଆଉ ଗୋଟେ ଦିନ ପାଇଁ ସ୍ୱରଟା ପ୍ରିପେୟାର ହେଇନି। ଆଚ୍ଛା କାହିଁକି ହେଇପାରିଲାନି, ତାର ଅଗ୍ନିଟା, ତାର ଯେତିକି ଅଗ୍ନି ପ୍ରଡକ୍ଟ ହଉଛି, ଯେମିତି ନିଆଁଟା ବହୁତ, ଆମେ କଣ କହିବା ବେଶୀ ଜାଳ ଦେଇଦେଲେ ନିଆଁ ଶୀଘ୍ର ହେଇଯିବ, ଆଚ୍ଛା ଯଦି ବହୁତ ଜାଳ ଆକାରରେ ନିଆଁ ଉପରେ ଦେଇଦେବ କଣ ହଉଥିବ, ହେଲେ ବି ଯିବ, ଆମର ସେଇଆ ହଉଛି। ଆଉ ଗୋଟେ ଫାୟାରଟା ପ୍ରଡକ୍ଟ କରିବା ପାଇଁ ଆମେ ଆମ ସମୟ ଆମକୁ ନାହିଁ, ଅଗ୍ନିଟା ସିନା ଆଇଲେ ତାପରେ ତୁମେ ଭୋଜନ କରିବ, ଆଉ ଯଦି ଅଗ୍ନି ବି ଅଛି ଏକାଥରେ ଅଧିକା ଖାଇଦେଲ ତାପରେ କଣ ହବ, ସେପରେ ଆକଣ୍ଠ ତୁମର ରହିଲା, ତୁମର ତା ସେ ହବ, ଗୋଟିଏ ଦିନଟା ଆଉ ଗୋଟେ ଦିନକୁ ଗଲା, ଗୋଟିଏ ଦିନ ଇଣ୍ଡାଇଜେସନ ହେଲାନି, କିନ୍ତୁ ଆମର ଅଭ୍ୟାସ ଅଛି କେତେବେଳେ ଖାଇବା 9ଟାରେ, ଆ 9ଟାରେ ଚାଲିବ ବସିଗଲେ, ସେ ଯୋଉ ମଳଟା ବା ସେ ଯୋଉ ଭୋଜନଟା ଆମେ ପାକ ହେଇନି, ଅର୍ଜିନେ ଭୋଜନ ବିଷ, ଏ ବିଷଟା ପୁରା ଜୀବନ ସାରା ରହି ରହିଗା ପେଟରେ ଗଲା, ଏଇଟାକୁ ବର୍ତ୍ତମାନ କହୁଛନ୍ତି ଟକ୍ସିନ। ସେଥିପାଇଁ ଏ ସାଉଥ ଇଣ୍ଡିଆରେ କୋଟିପତି ହେଇଗଲାଣି ଲୋକ, ସମସ୍ତେ ଯାଉଛନ୍ତି, ଏ ଗରମ ପାଣି ପିଇବେ, ସିଝା ପାଣି ପିଇବେ, ଉପାସ ରହିବେ, ଏୟାର ରହିବେ, ତାର ନା ବଡି କ୍ଲିନ୍ ହବ, ଆଉ ସମସ୍ତେ କହୁଛନ୍ତି ଆଜ୍ଞା ବହୁତ ଫ୍ରେଶ ଲାଗିଲା, ମୁଁ ବହୁତ ସୁନ୍ଦର ଲାଗୁଛି, କାହିଁକି ତାଙ୍କୁ ସେଠି କିଛି ଖାଇବାକୁ ଦିଆହବନି, ଖାଲି କଖାରୁ ଜୁସ୍ ଗୁଡା ଦିଆହବ, କିଛି ଦିଆ ହବନି, ଏଇ ସାଲାଡ଼ ଟିକେ ଦିଆହବ, କଖାରୁ ଜୁସ୍ ଦିଆହବ, ପୁରା ଉପାସ ରଖା ହବ, ଆଉ ସେଠି ସେ ବୁଝିବାର ଏତେ ସୁନ୍ଦର ସ୍ୱରଟା ଲାଗୁଛି, କାହିଁକି ନା ତା ବଡିଟା ରେଷ୍ଟ ପାଉଛି, ସେଲ୍ସ ମାନଙ୍କର ଯେତିକି ଆବଶ୍ୟକ, କାରଣ ପ୍ରତ୍ୟେକ ଲୋକର କାର୍ଯ୍ୟ କରିବାର ଗୋଟେ କ୍ଷମତା ରହିଛି କି ନାହିଁ, ତାହେଲେ ଆମର ଯେଉଁମାନେ ହଜମ କରୁଛନ୍ତି, ଦେଖନ୍ତୁ କମ୍ପ୍ୟୁଟର ମୋବାଇଲ ଯେତେ ସବୁ ବାହାରିଛି ସ୍ୱିଚ, ତାର ସବୁ ଲେଖା ହେଇଥିବ, ଆକୁ ଏତେ ଥର ତୁମେ କ୍ଲିକ୍ କରିପାରିବ, ଆକୁ ଯଦି କ୍ଲିକ୍ ନକଲେ ବି, କ୍ଲିକ୍ ମାନେ ବୁଝିପାରୁଛନ୍ତି, ଚାପିପାରିବ, ଯଦି କ୍ଲିକ୍ ନକଲେ ବି ସେ ଖରାପ ହେଇଯିବ, କାରଣ ତ କ୍ଲିକ୍ କରିବା ଦରକାର, ଆମର ଏଇ ଯେଉଁ ଆଖି ଖରାପର ଏ ହେଉଛି କାରଣ, ଆଖିଟାକୁ ସ୍ୱାଭାବିକ କରାଇ ସେ ବେସନ କେଉଁଠି ଚାହିଁବନି, ଆଖିରେ କାମ କ'ଣ ଦେଖୁନାହାନ୍ତି, ଯୋଉଠି ଦେଖିବେ ବୁଲିବେ ଏଠି ଚାହିଁବ, ତାର କ'ଣ ସେ ପତା ପକେଇ, ବର୍ତ୍ତମାନ ଯୋଉ ମୋବାଇଲ ହାରିପାରିଲେ ଲୋକ କ'ଣ କରିବ, ପତା କେଉଁଠି ପତା ପକେଇଲ, ମୋବାଇଲ ଦେଖିଲା ଆଉ ଚାଲିଥିବ, ମୋବାଇଲ ଦେଖିଲା ପତା ପକା ହଉଛି, ଭାବିଲେ ତୁମର ନାଇଁ ବଡ଼ ମୋବାଇଲ ଅଛି, ଆଉ ଗୋଟେ ବଡ଼ ମୋବାଇଲ ହେଲା କ'ଣ, ସେ ଦେଖ ତୁମେ ତାପରେ 2 ଘଣ୍ଟା 3 ଘଣ୍ଟା ତୁମର ଆଉ କ'ଣ ପତା କେଉଁଠି ପକଉଛ, ଖାଲି ଏପଟ ସେପଟେ ଅନ୍ୟ କଥା, ଆଉ ଆଖିଟା କ'ଣ ହବ ନଷ୍ଟ। ଭଗବାନ ଯେଉଁଟା ସୃଷ୍ଟି କରିଛନ୍ତି କେତେ ସୁନ୍ଦର ଜିନିଷ ସବୁ ସର ଉପରେ ରଖାହେଇଛି, ଭକ୍ତିରେ ସେ ପ୍ରିନ୍ସିପଲ ଗୁଡ଼ିକ ସବୁ ରଖାହେଇଛି, ମିତ ଭୁକ୍ ଭଗବାନ କହୁଛନ୍ତି, ଏ ଯୋଗୀମାନଙ୍କର ଯେଉଁ ଲକ୍ଷଣ ଭଗବାନ କହୁଛନ୍ତି ଭକ୍ତ ଯୋଉ ଷଷ୍ଠ ଅଧ୍ୟାୟ ବୋଧେ ନା କି ଅଧ୍ୟାୟ ଯୋଗୀର ଲକ୍ଷଣ ସେ କହୁଛନ୍ତି, ଏକାନ୍ତ ହେଇଥିବ, ଏକାନ୍ତ ସ୍ଥାନରେ ରହୁଥିବ, ମିତ ଭୋଗ ହେଇଥିବ, ଭଗବାନ କହୁଛନ୍ତି ଏମାନେ ଯୋଗ ଯୋଗ କରିପାରିବେ, ଭଗବାନ ଗୀତାରେ କହୁଛନ୍ତି। ଶରୀରଟା ଗୋଟେ କଣ, ଆଉ ଶରୀର ଯଦି ସତ୍ୱଗୁଣ ରହିବ, ଶରୀରର ଇନ୍ଦ୍ରିୟ ଏ ଯୋଉ ସେଲ୍ସ ମାନେ ଜୀବକୋଷ ମାନେ ସୁସ୍ଥ ରହିବେ, ତୁମର ବିଚାରଧାରାଟା ଉନ୍ନତ ଉନ୍ନତ ବିଚାରଧାରା ସେ 3 ପ୍ରକାର ଆହାର ରହିଲା ନା, ବିଶେଷ କରି 2 ପ୍ରକାର ଆହାର ବର୍ତ୍ତମାନ ମଣିଷ ଖାଉଛି, ତେଣୁ ଅର୍ଣ୍ଣ ଜାତୀୟ ଯୋଉ ଏଗୁଡ଼ାକ ଆମେ ଖାଇଲେ ଏହାର କାର୍ଯ୍ୟ କ'ଣ ହେଲା, 3 ପ୍ରକାର ଆହାର, ଅର୍ଣ୍ଣ ଆଦି ଯୋଉ ଜିନିଷ ଗୁଡ଼ାକ ଭୋଜନ କରିବ ସେଟା ସବୁ ବେଶୀ ତାର କାର୍ଯ୍ୟ ହେଲା, ସେ ତୁମ ଦେହକୁ ବେଶୀ ଖରାପ କରିକି ତାଙ୍କର ନିଜ ଅର୍ଣ୍ଣ ଖାଇବାନି ଯେତିକି ଆବଶ୍ୟକ। ଯଦି ଆମେ ଅଧିକ ଭୋଜନ କଲେ ସେ କ'ଣ କରିବ, ତମ ବଡିଟାକୁ ପୁରା ନଷ୍ଟ କରିକି ସେ କାଳେ ମଳ ହେଇକି ଯିବ, ସେ ତାର କାମ କ'ଣ, ମଳ ହେଇକି ବାହାରିବ ନା, ସେ ମଳ ହେଇକି ପଳେଇବ। ତେଣୁ ସେତେବେଳେ ମଳ ହେଇକି ଯାଉଛି, ଯେହେତୁ ହେଭି ଜିନିଷ, ବାହାର ଲୋକ କ'ଣ କରୁଥିଲେ, ଯେଉଁ କାମ କରିକି ଅଛନ୍ତି, ବୁଝନା, କେତେବେଳେ ଭାର ନେଉଛନ୍ତି, ଦିନମାନେ କାମ କରୁଛନ୍ତି, ଉଠୁଛନ୍ତି, ବସୁଛନ୍ତି, ଖରାରେ କାମ କରୁଛନ୍ତି, ତାଙ୍କ ପାଇଁ ଠିକ୍ ଅଛି। ଯେଉଁମାନେ ଶରୀର ଶାରୀରିକ ପରିଶ୍ରମ କରୁନାହାନ୍ତି ସେମାନେ ସେଭଳି ପୁରା ଏନଫ୍ ଭୋଜନ କଲେ, ପ୍ରଚୁର ଭୋଜନ କଲେ ତାଙ୍କ ଶରୀରଟା ଶୀଘ୍ର ନଷ୍ଟ ହବ, ଆଉ ତାଙ୍କର ବୁଦ୍ଧି ଗୁଡ଼ା ସେଇଭଳି ବୁଦ୍ଧି ସୂକ୍ଷ୍ମ ବୁଦ୍ଧି ଆସିବନି, ସୂକ୍ଷ୍ମ ବୁଦ୍ଧି ଆସିବନି। ଫଳ ଯେଉଁମାନେ ଭୋଜନ କରିବେ, ଫଳ ଦେଖେ ନା, ଫଳ ଭୋଜନ କରେ, କ୍ଷୀର ଭୋଜନ କରନ୍ତି, ସେଥିରେ ଜୀବକୋଷ ଗୁଡ଼ିକ ସୁନ୍ଦର ହୁଅନ୍ତି। ଆମେ ତାର ଅର୍ଥ ନୁହେଁ ଯେ ଆମେ ଆଉ ପ୍ରସାଦ ପାଇବାନି, ୟାର ଅର୍ଥଟା ନୁହେଁ ଯେ ଏଇଟା, କିନ୍ତୁ ପ୍ରସାଦ ନାମରେ ଆମେ ଭୋଗ କରିବାନି। ପ୍ରସାଦ ଅତ୍ୟନ୍ତ ସରଳ ହେବା ଦରକାର, ଆଉ ଯେତିକି ଆବଶ୍ୟକ ସେତିକି ଗ୍ରହଣ କରିବା ଦରକାର। ରାଜସିକ ଅତ୍ୟନ୍ତ ରାଜସିକ ଜିନିଷ ପକେଇବା, ବହୁତ ତେଲ, ବହୁତ ମସଲା, ଏଗୁଡ଼ା କେବେ ଭୋଜନ ଶରୀର ପାଇଁ କେବେ ବି ଭଲ ନୁହେଁ। ପ୍ରସାଦ ନାଁରେ ଆମେ କେବେ ବି ଆମେ ଜୁହାଲାଡ଼ାସା କରୁଛେ। ସେ ଏଇଥିପାଇଁ ଶରୀରଟା ସବୁବେଳେ କ୍ଲାନ୍ତ ଲାଗୁଛି, ଆଉ ସେ କ୍ଲାନ୍ତ ଶରୀରରେ ଯାହା ପରିଶ୍ରମଟା କରିବ ତା କ'ଣ ହବ, ସିଏ ବଡିଟା ଟାୟାର୍ଡ ଅଛି, ସେନ୍ସ ମାନେ ଯୋଉ ସେଲ୍ସ ମାନେ ଟାୟାର୍ଡ ଅଛନ୍ତି, ତା ଦେହରେ ତୁମେ ଆହୁରି ପରିଶ୍ରମ କରିଲ, ଆହୁରି ସେ ଟାୟାର୍ଡ ହେଇଯିବ। ବଡିକୁ ସଫିସିଏଣ୍ଟ ରେଷ୍ଟ ନେକ୍ସଟ ଡେ ପାଇଁ, ପ୍ରତି ଆମେ ଯଦି 6 ଘଣ୍ଟା ଶୋଉଛେ, ଆମର ଜୀବକୋଷ ଗୁଡ଼ିକୁ ଆମେ ବି କମସେ କମ୍ ରେଷ୍ଟ ଦେବା ଦରକାର। ତେଣୁ ସିଏ ରେଷ୍ଟ ନେଇଗଲେ ତୁମକୁ ଫ୍ରେଶ ଲାଗିବ। ଯେହେତୁ ଆମେ ହେଭି ଜିନିଷ ପ୍ରତିଦିନ କିଛି ଗୋଟେ ହେଭି ଜିନିଷ ଖିଆ ହଉଛି, ତାଙ୍କୁ ପେଶିବା ପାଇଁ ତାଙ୍କର ପେଟ ଭିତରେ ସେ ତାଙ୍କ ଦିନ ରାତି କାମ କରୁଛନ୍ତି। ଆହାରୁ ଆହାର 6 ଘଣ୍ଟା ରହିବା ଦରକାର, 2 ଟାଇମ୍ ଆହାର କରିବା ଦରକାର। ଆଉ ଯଦି ଅଧିକା ବି ଆହାର କରିଦେଲେ ସେ ହଜମ ହେଇନଥିବ ନା, କାରଣ ମତେ 2 ଥର ଖାଇବାକୁ ପଡ଼ିବ, ଆମେ ହଜମ ହେଇନଥିବ ତାକୁ ଭୋଜନ କଲେ, ଅର୍ଜିନ ଭୋଜନ ସେ ବିଷୟ ହେଇଗଲା, ତାକୁ ପୁଣି ହଜମ କରିକି ସେ କ'ଣ କରିବ, ବାହାର କଲା ବେଳକୁ ପୁରା ଫୁଲ୍ ବଡି ଟାୟାର୍ଡ। ତ ନିଦ୍ରା ଆମକୁ ହଉ, ଆମେ ଯୋଉ କହୁଛେ ନା ସ୍ଲିପିଂ, ସେ କହୁଥିଲେ ସ୍ଲିପିଂ ଆଉ କ'ଣ ରେଷ୍ଟିଂ, ସେମାନଙ୍କର ରେଷ୍ଟିଂ ଦରକାର, ସ୍ଲିପିଂ ଦରକାର, ଯେମିତି ପ୍ରଭୁପାଦ 2 ଘଣ୍ଟା ରେଷ୍ଟ, ସମସ୍ତେ ଇଂଲିଶରେ କହନ୍ତି, କେହି କହୁଥିଲେ ମୁଁ ସ୍ଲିପିଂ, ମ୍ୟାକ୍ସିମମ୍ ଲୋକ ଇଂଲିଶରେ ରେଷ୍ଟ କୁହନ୍ତି, ଆଇ ୱାଣ୍ଟ ଟୁ ଟେକ୍ ରେଷ୍ଟ, ସେଟା ଭଲ ଶବ୍ଦ, ରେଷ୍ଟ ନବା, ଶୋଇବାଟା ଗୋଟେ ହାବିଟ, ପ୍ରଭୁପାଦ କହୁଛନ୍ତି ଇଟିଂ ସ୍ଲିପିଂ ମେଟିଂ ଡିପେଣ୍ଡିଂ, ଏଇଟା ଗୋଟେ ହାବିଟ, ଯେତେ ବଢ଼େଇବ ବଢ଼ିଯିବ, କମେଇଲେ କମିଯିବ, ଏଇଟା କିଛି ନାହିଁ, ତୁମର ହାବିଟ ଉପରେ ଏଇଟା ନିର୍ଭର କରେ। କିନ୍ତୁ ଭକ୍ତ ପାଇଁ ସବୁବେଳେ ବିଚାର କରିବା ଦରକାର, ଯେହେତୁ ଆମେ ପ୍ରସାଦ ପାଉଛେ, ଆମେ ସବୁ ଏସେ ଜିନିଷ ସବୁ ଫଲୋ କରିପାରିବାନି, ଆମର ଉଦ୍ଦେଶ୍ୟ ନୁହେଁ ଯେ ଗୋଟେ ଦେହଟାକୁ ପୁରା କେବଳ ଜଗିକି ରଖିବା, କିନ୍ତୁ ଏହାର ଅର୍ଥ ନୁହେଁ ଯେ ଶରୀରଟାକୁ ନଷ୍ଟ କରିଦେବା, ପ୍ରସାଦ ନାମରେ ଶରୀରକୁ ନଷ୍ଟ କରିଦେବା ଏଟା କେବେ ବି ନୁହେଁ। ଭଗବାନଙ୍କୁ ଆମେ ଅଫରିଂ କରିପାରିବା ସବୁ ଜିନିଷ, ଅର୍ଣ୍ଣ ଡାଲି ସବ୍ଜି ପାଏସ୍ ପକଡ଼ା ଯାହା, ଆଉ ଯଦି ଆମେ ପାଇବା ବହୁତ ଯେତିକି ଆବଶ୍ୟକ ମୋ ଶରୀରରେ, ଏମିତି ନା ଯେ ଭଗବାନ ପ୍ରସାଦ ଆମେ ନ ପାଇଲେ ଭଗବାନ ମନ ଦୁଃଖ ହେଇଯିବ ସବୁ ଆଇଟମ୍ ନ ପାଇଲେ, ଏମିତି କିଛି ନାହିଁ। ଜଗନ୍ନାଥଙ୍କ ମହାପ୍ରସାଦ ରଘୁନାଥ ଗୋସ୍ୱାମୀ କେତେ ପାଉଥିଲେ, ଗୋଟେ କଣା ପାଉଥିଲେ, ହରିଦାସ ଠାକୁର କେତେ ପାଉଥିଲେ, ଗୋଟେ କଣା ମହାପ୍ରସାଦ ପାଉଥିଲେ। ଶରୀରକୁ ବହୁତ ଧ୍ୟାନ ଦେବା ଦରକାର, ଆମେ ଯେକୌଣସି ଉପାୟରେ ଭୋଜନ କରିଦେଲେ, ଯେକୌଣସି ଉପରେ ଆମେ ଜୀବନଚର୍ଯ୍ୟା କଲେ ଯେ ଆମେ ଗୋଟେ ଭୋଜନ କରିପାରିବା, ସେଟା ସିଦ୍ଧାରଣର ମୁଣ୍ଡ ଭିତରେ ବାହାର କରିଦେବାକୁ ପଡ଼ିବ। ସବୁବେଳେ ମନେ ରଖିବା, ଏ ଶରୀର ତ ନେଇକି ତୁମେ ଭୋଜନ କରିବ ନା, ଶରୀର ଯଦି ସାତ୍ୱିକ ଗୁଣ ଉଦୟ ହେଉନି, ଶରୀର ଯଦି ସୁସ୍ଥ ଅବସ୍ଥାରେ ନାହିଁ, ତ ମାନସିକ ବି ସୁସ୍ଥ ଅବସ୍ଥାରେ ରହିବନି, କେବେ ବି ରହିବନି। ସେଥିପାଇଁ ଆମେ ଦେଖିବା ସବୁ ଆଚାର୍ଯ୍ୟମାନଙ୍କର ଜୀବନ, ସେମାନେ ବହୁତ ଶୃଙ୍ଖଳିତ, ସୁଶୃଙ୍ଖଳିତ ଭୋଜନରେ, ସବୁ ଜିନିଷ ସ୍ପେସିଫିକ୍ ଡାଏଟ୍ ସବୁ, ଏଇ ଜିନିଷ ନେବେ, ଏମିତି ଭୋଜନ କରିବେ। ଆମର ଭଗବାନଙ୍କ ପ୍ରସାଦ ନେବା ଦରକାର, ସରଳ ହେବା ଦରକାର, ଭକ୍ତମାନଙ୍କର ପ୍ରସାଦ ବହୁତ ସରଳ ହେବ, ପ୍ରଭୁ ସେଥିପାଇଁ ଦୟା କରିକି ଅଲଗା କରିଦେଇଛନ୍ତି କିଛି ଠାକୁରଙ୍କୁ, ସେ ଯାହା ଆସୁଛି ଠାକୁର ପ୍ରସାଦ ସବୁବେଳେ କାହାକୁ ଦିଅ, ଗେଷ୍ଟମାନଙ୍କୁ ଦିଅ, ସେଟା ଅଧିକା ହେଉଛି ନା, ଭଗବାନଙ୍କ ପାଇଁ ରାଜଭୋଗ ସେ ହେଉଛି, ଆମେ ତାକୁ ସବୁବେଳେ ଲାଳସା କରି ଭୋଜନ କଲେ ଦେହ ଖରାପ ହେଇଯିବ। ପ୍ରସାଦ ଜ୍ଞାନ ଜଣେ ଜଣେ ଏମିତି ବୁଦ୍ଧି ଶିଖିବ ନା, ପ୍ରସାଦ ଜ୍ଞାନ ଯାହା ଖାଇଲେ ସବୁ, କୋଉ ଜ୍ଞାନ ଅଛି, କେଉଁ ଜ୍ଞାନ ତୁମର ଜ୍ଞାନ ଚାଲି ଆସିଛି, ଅନେସେସରି ଯୁକ୍ତି ଗୁଡ଼ା ଯେଉଁମାନେ ସବୁ କରନ୍ତି, ପ୍ରସାଦ ଜ୍ଞାନ ଆସିଛି ପ୍ରସାଦ ଯଦି ଭଲ ହେଲେ ଆଇଟମଟା କ'ଣ ଆଇଟମ ଶବ୍ଦ କାହିଁ ଲଗାଉଛ, ଏଇ ଆଇଟମଟା ଭଲ ହେଇଛି ଏଇଟା ଭଲ ହେଇନି, ପନିର ପନିରକୁ ଦେଖିଲେ ଯେମିତି ଭଲ ଲାଗୁଛି ତୁମ ଡାଲମା ଦେଖିଲେ ସେମିତି ଭଲ ଲାଗୁଛି କି, ସେଇଟା କ'ଣ ପ୍ରସାଦ ନୁହେଁ କି? ତୁମର ଜ୍ଞାନଟା କେଉଁଠି ଅଛି? ତୁମେ ତୁମ ଚେତନା ସ୍ତରକୁ ଦେଖ, ତୁମ ଚେତନା ସ୍ତର ହିସାବରେ ସେ କାର୍ଯ୍ୟ କରେ। ଭୋଜନ କଥାରେ ସେ ସେ କଥା କହୁଥିଲେ, ଯେଉଁମାନେ ଭୋଜନ ଉପରେ ବହୁତ ଇମ୍ପୋର୍ଟାନ୍ସ ଦିଅନ୍ତି ସେମାନେ ଜୀବନରେ କିଛି କରିପାରିବେନି, ଆଇଦର ଅଫିସର ହଉ, ସାଧୁ ହଉ, କି ଗୋଟେ ଚାକର ହଉ। ଯେଉଁମାନେ ଜୀବନରେ ପଛେଇଛନ୍ତି, ଯେଉଁମାନେ ଭୋଜନ ଉପରେ ବହୁତ ଇମ୍ପୋର୍ଟାନ୍ସ ଦିଅନ୍ତି, ସେମାନେ ସବୁବେଳେ ଠିକର ମାଡ଼ ଖାଇବେ, ସେ କୌଣସି ଲାଇଫ ତାଙ୍କର ସକ୍ସେସ। ଯେଉଁମାନେ ଆଜି କାମ କରୁଛନ୍ତି ଦେଖିବେ, ଯେଉଁମାନେ ଆଜି ବଡ଼ ବଡ଼ ଅଫିସର, ସେମାନେ ଖାଇବା ପିଇବା ତାଙ୍କ ସମୟ ହିଁ ନାହିଁ, ଆଉ ବହୁତ ଆଉ ସେମାନେ ବହୁତ ରେଗୁଲେଟିଭ, କାରଣ ଖାଇଲେ ମାନେ ତାଙ୍କୁ ପାଣି ପିଇବାକୁ ସମୟ ହେବନି, କ'ଣ କ'ଣ ଡାଏଟ୍ ଖାଇବେ, କ'ଣ କରିବେ, ମାନେ ଫୁଲ୍ ପୁରା, କାରଣ ସେମାନେ କମେଇବାର କିଛି ପଇସା ଅଛି, ରେସ୍ପନ୍ସିବଲ ନେବାର ଅଛି। ଏମିତି କିଛି ନାହିଁ ଯେ ତାଙ୍କର ଅଭାବ ଅଛି, ନାହିଁ ନାହିଁ, ବହୁତ କମ୍ ସେମାନେ ଭୋଜନ କରନ୍ତି, ବହୁତ କମ୍ ଭୋଜନ କରନ୍ତି, ତାଙ୍କୁ ଦିଆ ହିଁ ଯିବ ନା ଏସବୁ ଜିନିଷ। ଭୋଜନର ବହୁତ ନିୟମ ରହିଛି, କିନ୍ତୁ ଆମେ ପ୍ରସାଦ ପାଉଛେ, ପ୍ରଭୁପଦ କୁହନ୍ତୁ ୱେ ଆର୍ ପ୍ରସାଦ, ଆମେ ପ୍ରସାଦ ପାଉଛେ, ଆମେ ଆମେ ଯୋଗୀ ଜ୍ଞାନୀ ଭଳିବ ନାହିଁ, କିନ୍ତୁ ସବୁବେଳେ ମନେ ରଖିବାକୁ ଜଣଙ୍କୁ ପଡ଼ିବ, ପ୍ରସାଦ ମୋର ମୋ ଶରୀର ପାଇଁ, ମୋର ଭୋଜନ ପାଇଁ କେତେ ଅନୁକୂଳ, ନିଜ ଶରୀରକୁ ନିଜେ ନିଜେ ବୈଧ ଓଡ଼ିଆରେ କୁହାଯାଏ। ତୁମ ଶରୀରରେ କ'ଣ ପ୍ରତିକ୍ରିୟା ଆସୁଛି ପ୍ରସାଦ ପାଇଲା ପରେ ତୁମେ ଜାଣିଛ, ସମସ୍ତେ ଜାଣିଛନ୍ତି, ତାପରେ ତାର ଜ୍ଞାନ ଆସିବନି, ହିଜ୍ ଏ କେୟାରଲେସ୍ ପର୍ସନ୍। ତୁମେ କ'ଣ ଖାଇଲେ ତୁମ ଶରୀର କେମିତି ଲାଗୁଛି, କେମିତି ତୁମେ ବାଥରୁମ୍ ଯାଉଛ, କେମିତି ମଳତ୍ୟାଗ କରୁଛ, କେମିତି ତୁମ ଶରୀରଟା ଲାଗୁ, ତୁମେ ଜାଣିପାରୁ ନା, ତାପରେ ତୁମର ଜ୍ଞାନ ଆସୁନି, ତୁମେ କ'ଣ ଭକ୍ତ, ଶରୀରଟାକୁ ନଷ୍ଟ କରିଦେବା, ଆଜ୍ଞା ଶରୀରଟାକୁ ତୁମେ ନଷ୍ଟ କରିଦେବା, ଭଗବାନଙ୍କର ଏଇ ଶରୀରଟା ଗୁରୁକୃଷ୍ଣଙ୍କ ସେବାରେ ଲାଗିବ ନା, ସବୁ ଅଜ୍ଞାନ। ଯେତେ ପ୍ରକାର ରୋଗ ତିଆରି ହୁଏ ସଂସାରରେ, ସବୁ ପେଟରୁ, କୌଣସି ରୋଗ ନାହିଁ, ସେ କାଶ ହଉ, ଛିଙ୍କ ହଉ, ଯାହା ହଉ, ସବୁ ପେଟରୁ ଆସୁଛି, ଆଉ ପେଟ ଭିତରେ କାହିଁକି ଆସୁଛି, ଭୋଜନ କମିବ, ଆଗେ ତୁମର କିଛି ରୋଗ ହଉଛି ନା, ଖାଇବା କମାଅ, ବନ୍ଦ କର। ପ୍ରଭୁବା ସିଂ ସେଙ୍ଗ କୁହନ୍ତି, ପ୍ରଭୁବା ସବୁ ଲେଖି ପ୍ରଭୁବା ସବୁ ଜାଣିଛନ୍ତି, ତୁମର କିଛି ଆସୁଛି ମାନେ ଫାଷ୍ଟିଂ ଉପବାସ କର, ମଣିଷ କ'ଣ କହିବ ନା, ମୁଁ ଔଷଧ ଖାଇବି ତାପରେ ଖାଇବି, ମୋର ଖାଇବାଟା ବନ୍ଦ ହବନି, ଏଟା ପସିବୁଲ ନା, କେବେ ଆମେ ପଏଜନ୍ କ୍ରିଏଟ୍ କରୁଛେ ଆମ ବଡିରେ, ଯେତେବେଳେ ତୁମ ଶରୀର ଭିତରେ ଆହାରର ବିଷ ଗୁଡ଼ାକ ରହିଲାଣି, ତୁମର ଗୋଟେ ବିଚାରଧାରା କେମିତି ଭଲ ଆସିବ, ସୂକ୍ଷ୍ମ ବିଚାରଧାରା କେମିତି ଆସିବ, କେବେ ବି ଆସିପାରିବେନି, କେବେ ବି ହବ ହେଇପାରିବ, ଶରୀରଟାକୁ ବହୁତ ଜଗିବାକୁ ପଡ଼ିବ। ପ୍ରସାଦ ସବୁ ହବ, ମନ୍ଦିର ଭଗବାନ ପାଇଁ ଅର୍ପଣ ହେଉଛି, ବହୁତ ପ୍ରକାର ଭକ୍ତ ରହୁଛନ୍ତି, କିଛି ଅସୁବିଧା ନାହିଁ, ବହୁତ ପ୍ରକାର ଆଇଟମ୍ ବି ହବ, ମୋର କ'ଣ ଆବଶ୍ୟକ ରହିଛି, ମୋ ଶରୀରରେ କେତିକି ସେତିକି ମୁଁ ଗ୍ରହଣ କରିବି, ଅଧିକା ନାହିଁ, ଅଧିକା ନାହିଁ। ସେ ଗୁରୁଦେବ ଜଣେ ପ୍ରଶ୍ନ କରୁଥିଲେ, ସେ ଥିଲେ ସେ ଅଛନ୍ତି ଏବେ, ବୋଲେ ଗୁରୁଦେବ ଆଉ କ'ଣ କରିବି, ଆଉ ପ୍ରସାଦ ଦେଖିଲା ଲୋଭ ହେଉଛି, ମୁଁ ନେଇଯାଉଛି, ନେଇଗଲା ପରେ ତାପରେ ଫୋପାଡ଼ିଲେ ଅପରାଧ ହବ, ଆଉ ତମେ ଖାଇଦେବୁ ଜୋର, ଆଉ ଗୁରୁଦେବ ରାଗିଲେ କିରି, ତୋ ପ୍ରସାଦରେ କେବଳ ତୋ ପାଇଁ ହେଇଛି, ଯଦି ଭୁଲ ତୁ ଅଧିକା ନେଇଯାଇଛୁ ବା ଲୋଭରେ ଅଧିକା ନେଇଯାଉ, ତାକୁ ମୁଣ୍ଡ ମାରିକି ବାହାର ପକେଇଦେବ, କୁକୁର ଖାଇବେ, କୁଆ ଖାଇବେ, ପୁରା ଖାଇ ଶରୀରଟାକୁ ନଷ୍ଟ କରିବୁ, ଏମିତି ନା, ଏସବୁ ସେଣ୍ଟିମେଣ୍ଟ ଆଉ ଏଗୁଡ଼ାକ ସବୁ ମାନେ ଯାହା କୁହନ୍ତି ନିଜର ଇନ୍ଦ୍ରିୟ ତୃପ୍ତି ପାଇଁ ଆମେ ବିଭିନ୍ନ ପ୍ରକାର କିଲୁ ସବୁ ନେଉଛି, ବିଭିନ୍ନ ପ୍ରକାର ଇଏ କରୁଛି। କେହି ବି ଜଣେ ବିଜ୍ଞ ବ୍ୟକ୍ତି ସେ କେବେ ହେଲେ ଶରୀର ଉପରେ ନିର୍ଯାତନା କରିବା ଉଚିତ ନୁହେଁ, ଶରୀର ଉପରେ କମ୍ ବି ଖାଇବା ଉଚିତ ନୁହେଁ, ଶରୀରଟା ତୁମର ଖରାପ ହେଇଯାଉଛି ନା, ଆଉ ଅଧିକ ବି ଖାଇବା ଉଚିତ ନୁହେଁ, ଦୁଇଟା ଯଦି ଶରୀର ଖରାପ ହବ, ଶରୀରରେ ଆଖି କାମ କରୁଛି କି ନାହିଁ, ମୁଣ୍ଡ କାମ କରୁଛି କି ନାହିଁ, ସବୁ କାମ କରୁଛି, ତୁମେ ତାକୁ ଆହାର ନଦେବ ସେ କ'ଣ ହବ, ଖରାପ ହେଇଛି, ଶରୀର ପାଇଁ ଆହାର ଦରକାର। ଆଉ ଯଦି ତୁମେ ଅଧିକା ଭୋଜନ କଲ, ଯାହାଦ୍ୱାରା ସେମାନେ ସବୁ ପ୍ରଭାବିତ ହଉଛନ୍ତି, ପୁରା ଷ୍ଟୋମାକ୍ ହୋଲ୍ ଷ୍ଟୋମାକ୍ ସିଷ୍ଟମ୍, ଲିଭର ହାର୍ଟ ସବୁ ପ୍ରୋବ୍ଲେମରେ ପଡ଼ୁଛନ୍ତି, ତାହେଲେ କ'ଣ କ'ଣ ଅସୁବିଧା ହବ, ତୁମେ ବଞ୍ଚିକି ମଲା ଭଳିଆ ହେଇଯିବ, ତୁମ ବଡିଟା ପୁରା ନଷ୍ଟ ହେଇଯିବ। କେତେ ଟ୍ରିଟମେଣ୍ଟ, କେତେ ଜିନିଷ, କେତେ ମେଡିସିନ ମଣିଷ ଖାଉଛି, ସେ ଆର୍ଟିକଲ ମୁଁ ସେ ଇଏ କହୁଥାନ୍ତି, ଗୋଟେ ପଢ଼ୁଥିଲି, ସେ ଲେଖୁଛନ୍ତି, ସେଟା ଭୋଜନ ଯେତେବେଳେ ଆମେ କରୁଛେ ସେ କହୁଛନ୍ତି ଭୋଜନଟାକୁ ପାଣି ଭଳିଆ ପିଅ, ପାଣିଟାକୁ ଭୋଜନ ଭଳିଆ ଖା। ଯେଉଁମାନଙ୍କ ସ୍ୱର ସବୁ ନଷ୍ଟ ହେଇଗଲାଣି ତାଙ୍କୁ ସେ ଏଇ 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 ଇନଷ୍ଟ୍ରକ୍ସନ୍ ଦଉଛି, ଭୋଜନଟାକୁ ପାଣି ଭଳିଆ ପିଅ, ତାମାନେ କଣ ସଲିଡ୍ ଜିନିଷ ଆଉ ଖାଉନି, ବା ଯଦି ଖାଇବ ଚୋବେଇ 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 ତାକୁ ପାଣି ଭଳିଆ କରିକି ଖା। ସେ କହୁଛନ୍ତି ଇଟିଂଟାକୁ ଡ୍ରିଙ୍କିଂ କର, ଡ୍ରିଙ୍କିଂଟାକୁ ଇଟିଂ କର। ମାୟାବାଦୀ ଗୁଡାକ ହଜାର ହଜାର ଫଲର ଲକ୍ଷ ଲକ୍ଷ ଫଲର ତିଆରି କରିଦେଉଛନ୍ତି ଲୋକମାନଙ୍କୁ ଏଇଭଳିଆ କଥା ବୁଝିକି। ଆମର ବି ଫିଲୋସଫି ଅଛି, ଯୁକ୍ତ ଆହାର ବିହାରସ୍ୟ, କିନ୍ତୁ କେହି କେହି ମାନିବେନି। କିଛି ପ୍ରସାଦ ତ ଆଉ ପ୍ରସାଦ କଣ ଆସିଛି, ପ୍ରସାଦ ହେଇଛି କିରେ, ହେଠି ଫିଷ୍ଟ ହେଉଛି, ଫିଷ୍ଟ ନା ଶୁଣ, ହେଠି ମାରିଲେ ଡିଆ ଫିଷ୍ଟ, ଚାଲ ଫିଷ୍ଟ ପ୍ରସାଦ କଣ, ଫିଷ୍ଟ ପ୍ରସାଦ ଲାଗିଲାଣି, ଫିଷ୍ଟ ପ୍ରସାଦ କଣ ପ୍ରସାଦ ନାଇଁ। ଏସବ କାହିଁକି ମୁଁ ନିଜେ ମୋର ଅଭିଜ୍ଞତାର ମୁଁ ନିଜେ ଜାଣିଛି, ଆମେ ସବୁ ଆମକୁ କିଛି ଶିଖି ନଥିଲେ, ମନ୍ଦିରକୁ ଆସିଲୁ ଆସ ଆମେ ରହିଲୁ, ଆମର ଶରୀର ଯାହା ସବୁ ଜିନିଷ ଶରୀର ଖରାପ ହେଇଗଲା ଆମେ ସବୁ ନିଜେ ଶିଖିଲୁ, ଆମେ କେହି ଶିଖି ନାହାନ୍ତି ଜିନିଷ। କେହି ମନ୍ଦିରରେ କହିବେନି ତୁ ଏତିକି ଖାଉଛୁ, ଯିଏ କହିବା ସିଏ ତୁମର ଶତ୍ରୁ, କାହିଁକି ଏତେ ଖାଉଛୁ କିରେ, ହେ କ'ଣ ମୋ ନାହିଁ। ସେମାନେ ଭାବନ୍ତି କ'ଣ ମନ୍ଦିର ମାନେ କେବଳ ଖାଇବା, ବହୁତ ପ୍ରସାଦର ବହୁତ ଖାଇବା, ଆରେ ଭାଇ ତୁମେ ସ୍ୱରଟା ଖାଅ କିଛି ଅସୁବିଧା ନାହିଁ, ସ୍ୱରଟା ମୁଁ ନଷ୍ଟ କରନି। ଗୋଟେ ସାଧୁ ପାଇଁ ସବୁଠୁ ବଡ଼ ଚ୍ୟାଲେଞ୍ଜ ହେଉଛି ତା ଶରୀର, ତା ଶରୀର ତାକୁ ସାଥି ସାଥି ନ ଦେବ ତାର ନା ଭଜନ ହବ ନା ସେବା ହବ। ଆଉ କେହି ଗୁରୁଦେବ କୁହନ୍ତୁ ତୁମର କେହି ଏଠି ସେବା କରିବେନି, ବି କେୟାରଫୁଲ, ତୁମେ ଭଗବାନଙ୍କ ସେବା କରିବା ପାଇଁ ଆସିଛ, ତୁମର ସେବା ତୁମେ କ'ଣ ଭଗବାନ ତୁମେ ଟିକେ ସେବା କରିବ, ଗୁରୁଦେବ କଥା କୁହନ୍ତୁ, ଶ୍ରୀକୃଷ୍ଣ ତାଙ୍କୁ ଡାକିବ, କାହାକୁ ତୁମେ ସେବା ଆଶା କରିବ। ତେଣୁ ନେଚୁରାଲି ଆମେ ବଡିଟାକୁ ରଖିଥିବା ଏବଂ ଭଗବାନଙ୍କ ଉପରେ ଭରସା କରିଥିବା, ଯଦି ପ୍ରଭୁ ସ୍ୱାଭାବିକ ଭାବରେ ମରଣ ହେଇଗଲା ତ ଭଲ, ଶରୀର ଚାଲିଗଲା ଭଲ, ଜାଣି ଶୁଣିକି ଆମେ ଯଦି ଶରୀରଟାକୁ ନଷ୍ଟ କରିଦେବା ବହୁତ ବହୁତ କଷ୍ଟ। ଆଉ ଶରୀରର ଭୋଜନ ଉପରେ ଆଉ ଶରୀର ରୋଗ ଉପରେ ମାନସିକ ପ୍ରତିକ୍ରିୟାଟା ରହିଥାଏ, ଏଇଟା ମନେ ରଖିଥାନ୍ତି। ଗୋଟିଏ ରୋଗ ଜ୍ୱର ହେଇଗଲେ ତୁମ ମନ ସେଠି ରହିଲା, ଥଣ୍ଡା ଟିକେ ହେଇଗଲେ ମନ ସେଠି ରହିଲା, ଆଭଏଡ୍ କରିପାରିବେନି। ସ୍ୱର ଚେତନାକୁ ଯେଉଁମାନେ ଉର୍ଦ୍ଧ୍ୱକୁ ଯାଆନ୍ତି ସେମାନେ କେବଳ କୃଷ୍ଣଙ୍କର କୃପା ପାଇ, ଆଉ ଆଉ ପ୍ରଥମ ଅବସ୍ଥାରେ ଏଗୁଡ଼ିକ ପୁରା ଆଚାର୍ଯ୍ୟ ପ୍ରିନ୍ସିପାଲ ଗୁଡ଼ିକୁ କାହିଁ ସେଥିପାଇଁ ଉପଦେଶ ମତ ଆଗେ କଥା ପଢାଯାଏ କି ନାହିଁ, ଆଗେ ଉପଦେଶ ମତ ପଢାଯାଏ, ନ୍ୟୁ ଡିବୁଡ଼ି ମାନେ ଉପଦେଶ ମତ ପଢ଼, ସେଥିରେ ସବୁ ଅଛି ନା ଉପଦେଶ ମତ, ସବୁ ଅତ୍ୟାହାର ପ୍ରାୟ ପ୍ରଜଳ୍ପ ନିୟମ ଆଗ୍ରହ ସବୁ ଜିନିଷ ଗୁଡ଼ା ରହିଲା, ଜଣେ ଆକୁ ଫଲୋ କରିବନି ସେ କ'ଣ ଭକ୍ତି କରିବ, ସେ କ୍ୟାଲସ ସେ କେବେ କରିପାରିବନି ଭକ୍ତି, ସେ ଯେଉଁଦିନ ହେଲେ ଝୁଣ୍ଟିବ, କେବେ ବି ଝୁଣ୍ଟିଛୁ, ଶରୀର ତ ନଷ୍ଟ ହେଇଯିବ ତୁମର, ଭକ୍ତି ତ ବି ହବନି, ତୁମେ ରାଜସିକ ଅବସ୍ଥା ତାମସିକ ଅବସ୍ଥା ରହିବ, ହେଇପାରିବନି ବହୁତ। ଆଉ ସମସ୍ତଙ୍କ ଶରୀର ପାଇଁ ସବୁ ନିୟମ କାର୍ଯ୍ୟ କରିବନି, ଜଣେ ଶରୀରଟାକୁ ଜଣେ ଦେଖିବ, ମୁଁ ଏତିକି ଘଣ୍ଟା ଶୋଉଛି ମୋ ଶରୀର କେମିତି ଲାଗୁଛି, କ'ଣ ମୁଁ ଭୋଜନ କରୁଛି, କେଉଁଟା ମୋ ଦେହରେ ଯାଉଛି, ସେଟା ନିଜେ ଜାଣିପାରିବ, ଯିଏ କନସିୟସ ସେ ଜାଣିପାରିବ, ଯେ ଚେତନଶୀଳ ସେ ଜାଣିପାରିବ, ଯେ ଅଚେତନ ତାକୁ କ'ଣ କହିବେ, ଖାଇଥିବାର ରୋଗ ହଉଥିବ ତାକୁ କହିଲେ ବି ଶୁଣିବେନି, ତ କ'ଣ କହିବ, କାରଣ ଅଚେତନ ଲୋକ ପଶୁ ଚେତନା ଯାହା ଗୋଟେ ଅତ୍ୟନ୍ତ ଭୋଜନାଶକ୍ତ ବ୍ୟକ୍ତିର ଚେତନା ହଉ, ସେମାନେ କି ଜାଣିପାରିଥାନ୍ତି ସ୍ୱରଟାକୁ ନଷ୍ଟ କରିଦେବେ। ମୁଁ କେତେ ଭକ୍ତ ଦେଖିଛି ଏମିତି, ମୁଁ କାହାକୁ ରାଗି କହୁନି, ବହୁତ ଭକ୍ତ ମୁଁ ଦେଖିଛି, କହିଲେ ମୁଁ ତାକୁ କହିଲେ ବାବା ତୁ ରାତିଟାରେ କ'ଣ ଏଗୁଡ଼ା ଖାଉଛୁ, ଆଉ ମୋର କିଛି ହବନି, ସେମାନେ ଭାବନ୍ତି ଆମେ ଆମେ ତାଙ୍କର ଶତ୍ରୁ, ବର୍ତ୍ତମାନ ବାସ ଟୋକା ଗୁଡାକ 30-35-40 ଡାଇବେଟିସ ବ୍ଲଡ ପ୍ରେସର ପଡ଼ିଛନ୍ତି, କିଏ ତୁମ ସେବା କରିବ, କିଏ ତୁମକୁ ପଚାରିବ, ମନ୍ଦିର ତୁମେ ଭଗବାନ ସେବା କରିକି ଆସୁଥିଲୁ, ବର୍ତ୍ତମାନ ତୁମେ ମନ୍ଦିର ଗୋଟେ ବୋଝ ହେଇଗଲ, ସରକାର ସରଟା ଆଗେ ରୋଗ ହବ, ଆମକୁ ବି ରୋଗ ହବ, ପ୍ରାୟତଃ ହିସାବରେ ହବ ଆମର ହେଇପାରେ, ଜାଣିଶୁଣିକି ଆମେ ନଷ୍ଟ କରିବୁ, ଏଇଟା ସବୁ ଜାଣିଶୁଣିକି ନଷ୍ଟ ହୋଇଛି, ଆହାରର ଗୋଟେ ସଂଯମତା ନାହିଁ, ଶୃଙ୍ଖଳା ନାହିଁ, କୌଣସି ଗୋଟେ ଶୃଙ୍ଖଳା ରହିବନି, କେବେ ଭକ୍ତି କରିପାରିବେ। ସେଥିପାଇଁ ଭଗବାନ ଏଇ କଥା ମୁଁ ଏଠିକି ପଳେଇ ଆସିଥିଲି, ଗୋମାତା ମାନଙ୍କର ଯେମିତି କ୍ଷୁଦା ତୃଷ୍ଣା ଥିଲା ତା ନୁହେଁ, ଯଦି କ୍ଷୁଦ୍ର ତୃଷ୍ଣା ତାଙ୍କର ଥାନ୍ତା ତାହେଲେ ସେ ଭଗବାନଙ୍କ ରୂପ ଲାଭ ନେଉ କେବେ ଆସ୍ୱାଦନ କରିପାରୁନଥାନ୍ତି। ଆମ ପା ଦେହଧାରୀ ଆଉ ତାଙ୍କ ଭିତରେ ଡିଫରେନ୍ସ ହେଲା କଣ ଲେଖା ହେଲା ସେଠି ସମସ୍ତେ ସାତ ଦିନ ଯାଇକି ଭୋଜନ କରୁନା ସମସ୍ତେ ଆନନ୍ଦରେ ପୁରା କ୍ଷୁଦ୍ର ତୃଷ୍ଣା ତାଙ୍କର ନଥିଲା କାହିଁକି ସମସ୍ତେ କୃଷ୍ଣଙ୍କ ରୂପ ଲାବଣ୍ୟକୁ ସେମାନେ ପାନ କରୁଥିଲେ ରୂପ ଲାବଣ୍ୟ ପାନ କରୁଥିଲେ ସେମାନେ ଆମ ଭଳି ଦେହଧାରୀ ଜୀବନ ନଥିଲେ ପୁଣି ବି ଭଗବାନ ତାଙ୍କର ବିଶେଷ କରୁଣା ବା ବିଶେଷ ସ୍ନେହ ଗୁମା ତାଙ୍କ ଉପରେ ଦେଖୁଛି। ଆଚ୍ଛା ସାତ ଦିନ ବ୍ରଜବାସୀ ମାନେ କିଛି ଖାଇଥିବେ କି ସେମାନେ ଘରକୁ ଫେରିକି ଯାଇ ରୋଷେଇବାସ କରିଥିବେ କିନ୍ତୁ କୃଷ୍ଣ ସାଙ୍ଗେ ସାଙ୍ଗେ ଗୋମାତାଙ୍କୁ ଧରି ଚାଲିଲେ ସଖାମାନଙ୍କୁ ଧରିକି ଚାଲ ଚାଲ ଯିବା ଗୋମାତାଙ୍କୁ ଭାଷ ଦେବା ଉଚ୍ଚାରଣ କରି ସେମାନେ ଜଳପାନ କରିବେ। ଏ ଭୋଜନର ଯୋଉ କଥା ପଡ଼ିଛି ଭୋଜନଟିକୁ ବହୁତ ଶୃଙ୍ଖଳା ରଖିବାକୁ ପଡ଼ିବ ବିଶେଷ କରି ଭକ୍ତି ତ ଅଲଗା ସାଧୁଗୁରୁଙ୍କ ଦୟାରୁ ଆମେ ପାଇପାରିବା କିନ୍ତୁ ଶରୀରଟାକୁ ନଷ୍ଟ କରିବା ଉଚିତ ନାହିଁ ବିଶେଷ କରି କାରଣ ଇଏ ଗୋଟେ ହାବିଟ ଏମିତି ଭୋଜନର ଯୋଉ ଅଭ୍ୟାସଟା ଏଟା ଏଟା ବୁଢ଼ା ଲାଗୁ ବି କମିବନି କେବେ କମିବନି ତୁମେ ଭାବନି ଯେ କମିଯିବ କେବେ କମିବନି ଏଟା ଗୋଟିଏ ଶରୀର ଆବଶ୍ୟକତାକୁ ଜଣେ ବଢ଼େଇ ଦେବେ ଚାହିଁଲେ ବଢ଼େଇଦେବ ବଢ଼େଇ ଦେଲେ ସେ ବଢ଼େଇ ଦେଇପାରିବ କମେଇ ଦେଲେ ସେ କମେଇ ଦେଇପାରିବ ଆଉ ଆବଶ୍ୟକ ଯେତିକି ସେତିକି ସେ ଗ୍ରହଣ କଲେ ବି ଗ୍ରହଣ କରିପାରିବ ତାର ଚେତନା ଉପରେ ତାର ସ୍ଥିରତା ସଂକଳ୍ପ ଉପରେ ଏଟା ନିର୍ଭର କରେ ନହେଲେ ଧୀରେ 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 ଯୋଉ ଆୟୁର୍ବେଦର ସିଷ୍ଟମ ଯୋଉ ପଢୁଥିଲି ପୂର୍ବରୁ ତ ଏଇଟା ବହୁତ ପଢୁଥିଲି ମୁଁ ଟ୍ରାଇବାଲ ବୁକ୍ସ ସବୁ ବହୁତ ବହୁତ ଜିନିଷ ପଢୁଥିଲି କାରଣ ମୋତେ ଭକ୍ତ ଗୁଡ଼ାକ ଦେଖିଲେ ଦୁଃଖ ହିଁ ଲାଗେ ଯାହାର ଘରକୁ ଯିବ ତାକୁ ସେ ପ୍ରସାଦ ତିଆରି କରି ଦେଖିଲେ ଏଟା ଏଇଟା କ'ଣ ସେ ଦହିବରା କରିଥିବେ ହେଣେ ଶାଗ ସବଜି କରିଥିବେ ଏଇଟା କ'ଣ ତୁମେ ଏଇଟା ଖାଉଛ ଏଇଟା ସବୁ ବିଷ ଗୁଡ଼ାକ ବିଷ ଭଗବାନଙ୍କୁ ତୁମେ ଲଗାଅ କି ତୁମେ ଏଇଟା ଭୋଜନ କରନି ଗୋମା ତୁମକୁ ଦେଇଦିଅ ବାହାର ଲୋକକୁ ଦେଇଦିଅ ଦହିକୁ ଶାଗ ହଉଛି କ'ଣ ବିଷ ବିଷ ତିଆରି କରିବ କ୍ଷୀରକୁ ଡାଲି ହଉଛି ବିଷ ତୁମେ ସେଗୁଡ଼ା ଖାଇପାରିବ ଦୁଇଟା ହାଇ ପ୍ରୋଟିନ୍ ଜିନିଷ ନା କ୍ଷୀରକୁ ଶାଗ ଏଇଟା ହବନି ଲୋକ କ'ଣ ଏଇଟା ଜାଣୁଛି କିଛି ଯୋଉଠି ଦେଖିବ ସେ ଚାଲିଥିବ ଆରେ ଭାଇ ଏଇଟା କ'ଣ ପନିର ଭୋର ପାୟସ ଯଦି ନିୟମ ହିସାବରେ ଦେଖାଯିବ ଦିଟା ହଉଛି ବିରୋଧ କାହିଁକି ପନିରରେ କଣ ରହିଲା ଏସିଡ୍ଟା ରହିଲା ନା ଆଉ ଗୋଟିଏ ଦିନର ଆୟୁର୍ବେଦର ନିୟମ ହିସାବରେ ଆୟୁର୍ବେଦ ବେଦର ଗୋଟେ ଅଂଶ ଆୟୁର୍ବେଦ କୁହାହଉଛି ନା ଗୋଟିଏ ଦିନରେ ଯିଏ କ୍ଷୀର ଖାଇଲା ସେଦିନ ଆଉ ଦହି ଖାଇପାରିବେନି ସେଦିନ ଆଉ ଘିଅ ଖାଇପାରିବେନି ଯାହା ଖାଇବ ଗୋଟିଏ ଦିନ ଗୋଟିଏ ଜିନିଷ ଖାଇବ ଆଉ ଅପୋଜିଟ୍ ଭେଜିଟେବୁଲ ବି ଖାଇପାରିବନି ଯଦି ଆଜି ଶାଗ ତୁମେ ଖାଇଛ ଗୋଟେ ଶାଗ ଗୋଟେ ଗୋଟେ ଶାଗ ହଜମ ହେବା ପାଇଁ କେତେ ଦିନ ଲାଗେ ଦେଢ଼ ଦିନ ଲାଗେ ଆଉ ଶାଗ ଜଣେ ଖାଇଲୁ କେତିକି ଭାବିଲେ ଆଉ ହେଇ ପକାଅ ଟଙ୍କେ ଶାଗ ଟିକେ ଖାଆନ୍ତି ନା ଆଉ ଡାଲି କେତେ ଦେଖ ଗୋଟେ ବାକି ମୁଁ ଡାଲି ଖାଇବି ତୋର କି ଅବସ୍ଥା ହେଇଯିବ ତୋର ଚିନ୍ତା କର ଏଇଟା କଣ ହେଇଛି ସ୍ୱରଟା ନଷ୍ଟ ହେଇଯିବ ଆମ ଜିଭା ତାର ନେଇଯାଉଛି କିନ୍ତୁ ଷ୍ଟୋମାକ୍ ତାର ମରୁଛି ଖଟି 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 ମରିବ ହାବିଟ ବି ଦିନକୁ ଦିନ ଦିନେ ଦିନେ ଖରାପ ହେବ ଗୋଟେ ଶାଗ ହଜମ ହେବା ପାଇଁ କେତେ ଦିନ ଲାଗେ ଗୋଟେ ବୁଟ ଡାଲି ହଜମ ପାଇଁ କେତେ ଦିନ ଲାଗେ ଗୋଟେ ନଡ଼ିଆ ହଜମ ପାଇଁ କେତେ ଦିନ ଲାଗେ ବାଦାମ ପଢ଼ ତୁ ସବୁ ଆଜିକାଲି ସବୁ ତ ନେଟ୍ରେ ଭାବିବ ତମେ ପଢ଼ୁନା କେଉଁ ଭେଜିଟେବୁଲ ହଜମ ହେବା ପାଇଁ କେତେ ସମୟ ଲାଗେ ଗୋଟେ ଦିନ ଗୋଟେ ଶରୀର ପାଇଁ କଣ କଣ ଦରକାର କ୍ଷୀର କେତେ ପିଇବା ଦରକାର ଦହି କେତେ ଆଗରୁ ଲୋକ ଜାଣିନଥିଲ ଆଜ୍ଞା ବର୍ତ୍ତମାନ ତ ସବୁ ବାହାରି ପଡ଼ିଲାଣି ନେଟ୍ରେ ନେଟ୍ ମାଡ଼ ଜାଣିଦେବ କେତେ ଗ୍ରାମ ମିଲ୍କ ପାଇବା ଦରକାର ଆଉ କେତେ ଲେବର କରିବା ଦରକାର ବି କେୟାରଫୁଲ ସେଟା ଗୋଟେ ଅଛି ତୁମେ ଯଦି ପ୍ରସାଦ କଥା କହୁଛ ତାହେଲେ ସେବା କଥା ବି ଲଗେଇବ ଯେ କହୁଛି ମୁଁ ପ୍ରସାଦ ଖାଉଛି ଠିକ ଅଛି ତୁମେ ଖାଅ ସେବା ବି କର ସେ ଚାଟ୍ ଗୋଟେ ଦେଖୁଥିଲି ମୁଁ ଏ ବହୁତ ଦିନ ତଳେ ଆଉ ତାକୁ ସେଗୁଡ଼ାକ ସବୁ ଦେଖୁନି କ'ଣ ତାକୁ କହିଲେ ଲୋକଙ୍କୁ କହିଲେ ବି ବୁଝିବେନି ଏଇଟା ଅଜ୍ଞାନ ତୁମେ ଓଲଟା ଭାବିବେ ସେ କହିଲେ ସେ ଗୋଟେ ପିଲା ସେ କହୁଥାଏ ସେ ଗ୍ରସ୍ତ ମତେ କହିଲା କହିଲା ମହାରାଜ ସେ କ'ଣ କହୁଛନ୍ତି ଆପଣ ଜାଣିଛନ୍ତି ନା କ'ଣ ନା ହଳଦର ମହାରାଜ ସେ କ'ଣ ସେ ପୂର୍ବଜନ ଖାଇବାକୁ ଦେଇନାହାନ୍ତି ତ ସେ ନେଇକି ଖାଇବାକୁ ଖାଉନାହାନ୍ତି ସେ ଲୋକଙ୍କୁ ବୁଝୁଛନ୍ତି ଆଉ ତାପରେ ଦେଖିଲା ବେଳକୁ କେତେ ଦିନ ପରେ କ'ଣ ସେ ଖାଇବାକୁ ଦେଉଥିଲା କ'ଣ ହେଲା ବର୍ତ୍ତମାନ ନା ଡାଇବେଟିସ ଆମେ ପୂର୍ବରୁ ଦେଇନଥିଲୁ, ସେ ଖାଇବାକୁ ଖାଇବାକୁ ତୁମକୁ ଦେଲ, ତୁମକୁ କହିକି ଖାଇବାକୁ ବନେଇ ଦେଲା, ବର୍ତ୍ତମାନ କ'ଣ ହେଲା ସିଏ ଡାଇବେଟିସ୍, ବର୍ତ୍ତମାନ କିଏ ପିଠରେ ପଡ଼ିବ, କିଏ ପିଠରେ ପଡ଼ିବ ବର୍ତ୍ତମାନ? ଇଏ ଅନକନସିୟସ୍ ଏଣ୍ଟିଟିସ୍, ଏମାନେ କ'ଣ ଭକ୍ତି କରିବେ? ତେଣୁ ଚେତନାର ତୁମେ ଶରୀରଟାକୁ ନଷ୍ଟ କରିଦେଉଛ, କମସେ କମ୍ ପ୍ରାରବ୍ଧ ହିସାବରେ ତ ଦୁଃଖ ଆସିକି ପହଞ୍ଚୁ, ତୁମେ ଜାଣିଶୁଣି ଦୁଃଖଟା କେମିତି କମାଉଛ ଭକ୍ତ ହେଇକି? ତୁମେ ଭକ୍ତ ହେଇ କ'ଣ ପ୍ରିନ୍ସିପଲ୍ ଗୋଟେ ଜାଣିନୁ କେମିତି? ନୂଆ ଭକ୍ତ ଏଇଟା ପଢା ହଉଛି, ଏବେ ଏବେ ତୁମେ ଖୋଜିଦିଅ କେଉଁ କେଉଁ ଜିନିଷ କେତେବେଳେ କେତେ ଡାଏଟ୍, ଏଇଟା ସବୁ ଜାଣିବା ଦରକାର ନା? ଗୋଟେ ମଣିଷ କେତେ ଡାଲି ଖାଇବା ଦରକାର, କେତେ ଅର୍ଣ୍ଣ ଖାଇବା ଦରକାର, କେତେ ସବ୍ଜି ଖାଇବା ଦରକାର, କେତେ ସବୁ ଲେଖା ହେଇଯାଉଛି, କେତେ ଗ୍ରାମ ଅଏଲ୍ ଖାଇବା ଦରକାର ଦେଖ ତୁମେ, ପାଞ୍ଜିରେ ବା ଡେଲି ବାହାରୁଛି, ପାଞ୍ଜି ଦେଖିଛି କି ନା? ବୋଲି କାଲି ଯାଇ ଦେଖିବେ ତ, ମନା କରାଉଛି ଏଇ ଦିନ ଏଇ ପରିବା ଖାଇବ, ପୁଣି ପରିବା ବି ରେଷ୍ଟ୍ରିକ୍ସନ୍ ଅଛି, ଆମର ସିନା ପ୍ରସାଦ ଲାଗୁଛି, ଆମେ ତାକୁ ମାନିପାରୁନେ, ଆମେ ତ ଭଗବାନଙ୍କ ପ୍ରସାଦ, ପରିବାର ରେଷ୍ଟ୍ରିକ୍ସନ୍, କେଉଁ ବାର କ'ଣ ଖାଇବେ, ପିତା କେଉଁ ବାର ଖାଇବ, ଶାଗ କେଉଁ ବାର ଖାଇବ, କ'ଣ ଦହି କେଉଁ ବାର ଖାଇବନି, ସବୁ ପ୍ରତିଦିନ ପଞ୍ଜିକାର ଲେଖା ହଉଛି, ଏଗୁଡ଼ିକ ଗ୍ରହଣ କେତେ ହିସାବରେ ସେଗୁଡ଼ିକ ଶରୀରକୁ ଶରୀର ଉପରେ ବହୁତ ଖରାପ ପ୍ରଭାବ ପକାନ୍ତି, ଡାଇଜେସନ୍ କରିହବନି, କିନ୍ତୁ ଆମେ ସେ ସାଇଡ଼କି ଆମେ ଯାଉନି, ଆମେ ଯେହେତୁ ଭଗବାନଙ୍କୁ ଅର୍ପଣ କରୁଛେ, ପ୍ରସାଦ ଭଗବାନଙ୍କୁ ଅର୍ପଣ କରୁଛେ, କିନ୍ତୁ ସାବଧାନ ହେଇକି ରହିବା ଦରକାର ଯୁକ୍ତ ଆହାର, କେବେ ବି ଏସବୁ ଜିନିଷକୁ ଭୋଜନ କରିବା ଉଚିତ ନୁହେଁ ଯେଗୁଡ଼ିକ ଶରୀର ପାଇଁ ଆମର ବହୁତ କ୍ଷତିକାରକ, କାରଣ ଶରୀର ସବୁବେଳେ ମନେ ରଖିବାକୁ ପଡ଼ିବ, ବିଶେଷ କରି ଗୃହସ୍ଥ ହୁଅ କି ତୁମେ ବ୍ରହ୍ମଚାରୀ ହୁଅ, ତୋତେ ଭକ୍ତି କରିବ ନା, ତୁମ ଶରୀର ଯେତେବେଳେ ଖରାପ ହବ ତୁମ ମନ ଶରୀର ପାଖରେ ରହିବ, ତୁମେ ମୃତ୍ୟୁରାସୁର ହେଇନ ଯେ ହାତ କଟିଯିବ ତୁମେ ଭଜନ ଭଗବାନଙ୍କୁ ଡାକିବ, ସେଟା ମତେ କେହି ବୁଝିପାରିବେନି, ଆମର ଅଭିଜ୍ଞତା ବି ଅଛି, ତୁ ଶରୀର କଣ୍ଟ୍ରୋଲ କରୁଥିଲେ ବି ଶରୀର ତୁମେ ଟିକେ ଖରାପ ହେଇଯିବ, ମନଟା ସେଇଠି ରହିଯିବ, ଭଗବାନ ତୁମେ ଡାକିପାରିବନି କେବେ, ଗୃହସ୍ଥ କି ବ୍ରହ୍ମଚାରୀ ହୁଅ, ଶରୀରଟା କାଇଁ ନଷ୍ଟ କରୁଛ ଅନ୍ନେସେସରି? ଆଉ ଆଜିକାଲି ଗୋଟେ ବଡ ଭଲ ଜିନିଷ ମୁଁ ଦେଖୁଥିଲି, ଯାହା ହଉ ଏଇ ଗୁଗୁଲ ଫୁଗୁଲ ଯୋଉ ଜାଗାରେ ସବୁ ବାହାରି ପଡ଼ିଲାଣି, ତୁମ ଶରୀର ପାଇଁ କ'ଣ ଦରକାର ପଡ଼ୁଛି ତୁମେ ସବୁ ଖୋଜିକି ପାଇଯିବ, ଏତିକି ଖାଇବା ଦରକାର, ଏତିକି ଜିନିଷ ଏହା କରିବା ଦରକାର, ଅବଶ୍ୟ ଆମେ ସେ ଡାଏଟ୍ ଫଲୋ କରିପାରିବାନି, କେତେ ପରିମାଣରେ ଖାଇବା ଦରକାର, ଜଳ କେମିତି ପିଇବା ଦରକାର, ସବୁ 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 ଆଜିକାଲି ବାହାରି ପଡ଼ିଲାଣି, କିନ୍ତୁ ବହୁତ ବହୁତ ଲୋକଙ୍କର ପରାମର୍ଶ ନେଲେ ତୁମେ ବହୁତ ପାଗଳା ହେଇଯିବ, ତୁମେ ଡାଏଟ୍ ଯଦି ଫଲୋ କରିବ ବହୁତ ଡକ୍ଟର କତି ଯିବ ତ ପାଗଳା ହେଇଯିବ, କିନ୍ତୁ ସିମ୍ପଲ୍ ଜିନିଷକୁ ଧ୍ୟାନ ଦେବାକୁ ପଡ଼ିବ, ସିମ୍ପଲ୍ ଜିନିଷ ହେଲା ଯୁକ୍ତ ଆହାର, ଅଧିକ ଖାଇବନି କମ୍ ଖାଇବନି, ଖାଇବା ପୂର୍ବରୁ ଇଏ ଇଏ ଶ୍ଲୋକ ବି ରହିଛି ଗୁରୁଦେବ, ସେ ଶ୍ଲୋକ ବି କୁହନ୍ତି, ଖାଇବା ପୂର୍ବରୁ ଜଣେ ଗୋଟେ ଜଳ ପଡ଼େ, ଜଳ ପିଇବ ସେ ଆଗେ, ଜଳ ପିଇଲା ପରେ ଭୋଜନ କରିବ, ଆଉ ଗୋଟେ ଭାଗ ଛାଡ଼ିବ, କେଉଁଠି ପାଇଁ? ଡାଇଜେସନ୍, ଏୟାର ପାଇଁ ଛାଡ଼ିବ ନା, ଆଉ ସେ ଘୁରିବ କେମିତି? ଗ୍ରାଇଣ୍ଡର ଯେମିତି ତୁମେ ପାଣି ଦଉଛ, ତାପରେ ଶସ୍ୟଟା ଦଉଛ, ତାପରେ ଏୟାର ଦଉଛ, ଗ୍ୟାପ ଉପର ଗ୍ୟାପଟା କ୍ୟାପ୍ ରହୁଛି ନା, ଚାଲିବ ଭୋଜନଟା? ଗୋଟେ ବହୁତ ବଡ଼ ଆବଶ୍ୟକ ଜିନିଷ, ଆଜିକାଲି ଭକ୍ତ ସମାଜ ଏସବୁ ଠାକୁରଙ୍କ ନାଁରେ ବା ଭଗବାନ ପ୍ରସାଦ ମାନେ, ଆରେ ଭାଇ ପ୍ରସାଦ ଆମର ସେ ଜ୍ଞାନ ନାହିଁ, ଆମେ ସେ ଚେତନା ସ୍ତରକୁ ଯାଇନେ, ଯଦି ପ୍ରସାଦ ବି କରୁଛେ ଭଗବାନଙ୍କୁ ଗୋଟେ ଠିକ୍ ଅଛି, ଗୋଟିଏ ନେବା ଦରକାର, ଏତିକି ନେବା ଦରକାର, ଅଧିକ ଆବଶ୍ୟକ ହିଁ ନାହିଁ, ଶରୀରକୁ ନଷ୍ଟ କରାଣି, ବହୁତ ମୂଲ୍ୟବାନ ଜୀବନ ଭକ୍ତର, ଆଉ ତା ଭିତରୁ ସବୁଠୁ ବଡ଼ ଚ୍ୟାଲେଞ୍ଜ ଭଜନ ସହିତ ଭଜନର ବହୁତ ସମ୍ପର୍କ ରହିଛି, ସେଟା କେବଳ ଧ୍ରୁବ ମହାରାଜଙ୍କ ଜୀବନ ଜଣେ ଜାଣିପାରିବ, ରାଜା ଘର ଛୁଆ କେମିତି ଭୋଜନକୁ କମେଇଲେ ଭଜନକୁ ବଢ଼େଇଲେ, ସେତେ ଶୀଘ୍ର ଭୋଜନକୁ କମେଇଲେ ଭୋଜନକୁ ବଢ଼େଇଲେ, ଭୋଜନଟା କମେଇଲେ ନା, ଆଉ ଭୋଜନଟା ପ୍ରତି ମାସରେ ସେ ଭୋଜନ କମୁଛନ୍ତି, ଭୋଜନକୁ ବଢ଼ଉଛି, ତାଙ୍କ ଦ୍ୱାରା ଆମ ପ୍ରଭୁ ସେ ଏତେ ସୁନ୍ଦର ପ୍ରପଟ ସବୁ କାଢ଼ିଛନ୍ତି, ଏତେ ବଢ଼ିଆ ବଢ଼ିଆ ଜିନିଷ ପ୍ରଭୁ ସବୁ ରଚନା କରିଛନ୍ତି, ଗୋଟେ ପ୍ରାକ୍ଟିକାଲ ଆମେ କରିପାରିବାନି, କିନ୍ତୁ ପ୍ରିନ୍ସିପଲ୍ ଗୁଡ଼ିକୁ ଜାଣିବା ଦରକାର ଭକ୍ତି ଯୁଗରେ କ'ଣ କ'ଣ ନିୟମ, ମୋର କହିବାର ସାର ଥିଲା ଏଇଟା, ଯେ ଶରୀରଟାକୁ ନଷ୍ଟ କରିବା ଉଚିତ ନାହିଁ ଜଣେ ଭକ୍ତ, ପ୍ରସାଦ ପାଇବା ଦରକାର, ଏତେ ଡାଏଟ୍ ବି ଏତେ ଡକ୍ଟରଙ୍କୁ ପଚାରିକି, କିନ୍ତୁ ଅପୋଜିଟ୍ ଜିନିଷ ଗୁଡ଼ା ଖାଇବା ଉଚିତ ନାହିଁ, ବହୁତ ଖରାପ, ମୁଁ ସେଠି ଗୋଟେ କ୍ଲାସ୍ ଦେଇକି ଆଇଲି, ସେ ପୁନେରେ ସେଠି କ୍ଲାସ୍ ଦେଲି, ସେ ମାନେ କେମିତି ସବୁ ଚଳିବା ଦରକାର, କେମିତି ଆଶ୍ରମ ରହିବା ଦରକାର, ମୁଁ ତଳକୁ ଓହ୍ଲେଇକି ଆସିଲି, ମୋତେ ଆସି ଲାଗିଲ ମହାରାଜ ନା କ'ଣ ନା କାଜୁ 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 ପିସ୍ତା ପେସ୍ତା ପିସ୍ତା କାଜୁ, ଆଉ ତା ଦେହରେ କ୍ଷୀର ପଡ଼ିକି ଜୁସ୍ ହେଇଛି, କ'ଣ ଏଇଟା ଶୁଣିଲ କ'ଣ? ଟିକେ ଟେଷ୍ଟ କର ମାନେ ମୋ ପାଇଁ ତୁମର ମେସିନ୍ ଅଛି ତମେ ଚଲେଇ ଦେଇପାରିବ ଟୋକା ଲୋକ ମୋ ଦ୍ୱାରା ଏଇଟା ହବନି। ତାପରେ ତ ପ୍ରସାଦ ନବ ଯୋଉ ଗୋଟେ କ୍ଷୀର ସହିତ କାଜୁ ସହିତ ପାସ୍ତା ଯଦି ଗ୍ରାଇଣ୍ଡିଂ ହେଲା ଗୋଟେ ଆମର ଯେମିତି ନାଇଁ ମିଶ୍ରି ପାଣି ପିଇ ଦଉଛେ ଆମେ ବି ସବୁ ଜାଣିନଥିଲୁ ଅଜ୍ଞାନ ଥିଲୁ ନା ଉପାସ କରି ମିଶ୍ରି ପାଣି ପିଇ ଦବୁ ତାପରେ ଅଧ ଘଣ୍ଟାଟେ ଗଲା ପୁଣି ଗୋଡ଼ ପାଣି ଗୋଡ଼ ମୁଁ ତ ଗୋଡ଼ ପାଣି ପିଏ ସବୁବେଳେ ଚତୁର୍ମାସିଆ ଗୋଡ଼ ପାଣି ପିଏ ଗୋଡ଼ ପାଣି ଗୋଟେ ଗୋଟେ ଗୋଡ଼ ଗ୍ଲାସ୍ ଗୋଡ଼ ପାଣି ପିଇ ଦେବ ଗୋଟେ ତାପରେ ପୁଣି ଯିବ ତୁମେ ଯାଇ ଖେଚୁଡ଼ି ଖାଇବ ନାଇଁ ନାଇଁ ଆବଶ୍ୟକ ନାହିଁ ଗୋଟେ ଗ୍ଲାସ୍ ମିଶ୍ରି ପାଣି ବା ଗୋଡ଼ ପାଣି ଛଅ ଘଣ୍ଟା ପାଇଁ ଆହାର ଛଅ ଘଣ୍ଟା ମଧ୍ୟ କିଛି ଖାଇପାରିବେ ପଢେ ପରେ ପଢିକି ଜାଣିଲି ନା ସବୁ ଆରେ ଏତେ କଥା ଆମେ ସରଟା ଆମେ ନଷ୍ଟ କରିଦେଲୁ କେହି ଆମକୁ ଟିକେ କହିଲେନି ଆଉ ସମସ୍ତେ ଖାଉଛନ୍ତି ଆମେ ଖାଇବା କଥା ଆଉ କ'ଣ କିଏ ଜାଣୁଛି କ'ଣ ଗୋଟେ ଗ୍ଲାସ୍ ଜୁସ୍ ଗୋଟେ ଯୋଉ ତୁମେ 200 ଗ୍ରାମ କ୍ଷୀର କ'ଣ ଖାଇବ ଗୋଡ଼ ଖାଇଲାଠୁ 100 ଗ୍ରାମ ଗୋଡ଼ ବତରଉଛ 150 ଗ୍ରାମ ଗୋଡ଼ 100 ଗ୍ରାମ ଟିକେ ବାବାଜୀ ବତରେଇବେନି 100-150 ଗ୍ରାମ ଗୋଡ଼ ବତରେଇବ 150 ଗ୍ରାମ ଗୋଡ଼ ହେଲେ କେତେ ଗ୍ରାମ ଜୁସ୍ ଦରକାର ଯୋଉ ଆଖୁ ରସଟା କେତେ ଦରକାର 150 ଗ୍ରାମ ଗୋଡ଼ ପାଇଁ କେତେ ଦରକାର ମିନିମମ 500-700 ଗ୍ରାମ ରସ ଦରକାର 500-700 ଗ୍ରାମ ରସ ମାନେ କେତେଟା ଆଖୁ ଦରକାର ତୁ ସେତିକି ଆଖୁ ଖାଇଲୁ ଆମେ ଖାଲି ପନିରଟା ଦେଖୁଛେ କ୍ଷୀରଟାକୁ ଦେଖୁନେ ପନିରଟା ଆମେ 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 150 ଗ୍ରାମ ପନିର ଖାଇଲେ କ୍ଷୀରଟା କେତେ କେତିକି ପିଇଲ ସେଇଟାକୁ ଚିନ୍ତା କଲେ ପନିରଟା ଜାଣିପାରିବ କେମିତି ଆମର ଆମର କନସିୟସନେସଟା କେମିତି ଅଛି ଆମେ ସବୁ ନିଜେ ଠକିଛୁ ନା ଆମେ ସବୁ ନିଜେ ଶିଖିଲୁ ଜଣେ ଯଦି ବି ସବୁବେଳେ ସେମିତି ହେଇପାରିବନି କିନ୍ତୁ ଆଜି ଉତ୍ସବ ଅଛି ପ୍ରସାଦ ଟିକେ ପାଇଦେଲ ଠିକ ଅଛି ଗୋଟେ ବେଳେ ଆଜି ହେଭି ହେଇଛି ନା ଆଉ ପ୍ରସାଦ ପାଇବାର ନାହିଁ ମୋର ଠିକ ଅଛି ହେଇଗଲା ଏମିତି ମାନେ ନାହିଁ ଯେ ତୁମେ ସବୁଦିନ ଗୋଟେ ଯୋଗୀ ଭଳି କାରଣ ଆମର ଉତ୍ସବ ଆମର ସବୁବେଳେ ଭଗବାନ ଅଛନ୍ତି ବିଭିନ୍ନ ଉତ୍ସବ ହେଉଛି ପ୍ରସାଦ ହେଉଛି ଆମେ କ'ଣ ଯୋଗୀ ହେଇଛି ନା ନାଇଁ ମୁଁ ଏଇଟା ଖାଇବିନି ଏଇଟା ଖାଇବିନି ଏମିତି ନାହିଁ ଯଦି ତୁମେ ପ୍ରସାଦ ନେଲ ତାହେଲେ ଗୋଟେ ଟାଇମ୍ ନେଲି ଠିକ ଅଛି ଆଜି ଗରିଷ୍ଠ ହେଇଗଲା ଆଉ ପ୍ରସାଦ ଦରକାର ନାହିଁ ତାହେଲେ ଷ୍ଟୋମାକ୍ କ'ଣ ପାଇଲା ରେଷ୍ଟ ପାଇଲା ସେ ତା ହଜମ କଲା ଠିକ ସେ ମୁଁ ତାକୁ ଖାଇବି ଆକୁ ଖାଇବି ସବୁଆଡ଼େବି ଏଇଟା ହବନି ସରଟା ନଷ୍ଟ ହେଇଯିବ ବହୁତ ଶୀଘ୍ର ସର ନଷ୍ଟ ହେଇଯିବ ମୋତେ ଗାଳି ଦେଇଥିଲା ସେ ସେ ଯୋଉ ପୁରୀରେ ଯେତେବେଳେ ଯାଇଥିଲି ସେ ମୋତେ ଗାଳି ଦେଲା ସେ ଆୟୁର୍ବେଦିକ ଡକ୍ଟର ମୁଁ ପୁରୀରେ ରହୁଥିଲି ସେ କହିଲେ ତୁମର ସବୁ ବାବାଜୀମାନଙ୍କର ସବୁ ବାବାଜୀମାନେ ଏବେ ରୋଗା ଏଇଟା କାହିଁକି ନା ତୁମେ ମଠରେ ବସି କେବଳ ସବୁ ହାଇ ରିଚ୍ ଡାଏଟ୍ ଗୁଡ଼ା ତୁମେ ସବୁ ପୁରା ରିଚ୍ ଡାଏଟ୍ ଗୁଡ଼ା ସବୁ ଖାଉଛ ସେମିତି ବୁଝେଇଲା ମୁଁ ଶୁଣିବ ମୁଣ୍ଡ ବାୟା ପନିର ସମଝେଇଲେ କ'ଣ ପଡୁଛି କାଜୁ ପନିରରେ କାଜୁ ପଡ଼ିବ ବଟର ପୁଣି ବଟର ପକେଇଦେବେ ପନିର ସବଜି ଖାଇବା ପୁଣି କ୍ଷୀରି ଖାଇବା ପୁଣି ଅର୍ଣ୍ଣ ଖାଇବା ପୁଣି ଡାଲି ଖାଇବା ପୁଣି ସାଲାଡ୍ ଖାଇବା ପୁଣି ପକୋଡ଼ା ଏଇଟା କ'ଣ ଏଇଟା ସେଗୁଡ଼ା କ'ଣ ଗୋଟେ ଦିନ ପାଇଁ ସେ କହିଲା ଗୋଟେ ମାସ ପାଇଁ ତୁମେ ବିଷ ତିଆରି କରିଦେଉଛ ତମ ପେଟରେ ଆଉ ତୁମ ଗ୍ୟାସ ସେଠି ହବନି କାହାକୁ ହବ ସେ କହିଲା ସାଙ୍ଗେ କହିଲେ ଦେଖ ଯିଏ ଗାଁ ଗହଳିରେ ଯିଏ ଆମିଷ ଖାଉଛି ସେ ଗୋଟେ ପିସ୍ ସେ ଏମିତି କହିଲା କହିଲା ଗୋଟେ ପିସ୍ ମାଛ ଲଗେଇ ତାର ଭାତ ଖାଇଦେଲା ତାର ସିଏ ବେଶୀ ଭିଟାମିନ୍ ଖାଇଲା ନା ତୁମେ ବେଶୀ ଭିଟାମିନ୍ ଖାଇଲ ଆଉ ସେ ପୁଣି ମାଟି ହାଣିବାକୁ ଯିବ ଆଉ ତୁମେ ବସିକି ରହିବ କୋଉଠି ଫ୍ୟାନ୍ ତଳେ ତୁମର ଖରାକୁ ତୁମ ଦିଅ ବାହାରିବନି ଆଉ ତୁମେ ଖାଇଲ କ'ଣ ତୁମେ ଯାହା ଖାଇଲ ସେଇଟା ଗୋଟେ ମାସ ପାଇଁ ତୁମ ଶରୀରଟାକୁ ନଷ୍ଟ କରିଦେଲ ସେ ହଜମ ହେଇପାରିବନି ନା ତା ଦେହରେ ଯୋଉ ଜିନିଷଟା ଡାଇଜେସନ ନ ହବ ତା ଦେହରେ ପଏଜିନିୟସ ଇଫେକ୍ଟ ଗୁଡ଼ା ତୁମ ଶରୀର ରହିଲା ବ୍ଲଡ଼ରେ ସେ ଯେଉଁଠୁ ରହିଲା ପୁଣି ଆଉ ଗୋଟେ ଆହାର ଗଲା ମାନେ ତା ଦେହରେ ମିଶିଲା ସେ ବୁଝାଉଥାଏ ମୋତେ ଆହୁରି ସଂଯମ ସବୁ କରିବାକୁ ପଡ଼ିବ କେମିତି ଆଉ ଗୋଟେ ମନେ ରଖିବାକୁ ପଡ଼ିବ ରୋଗ ତ ପ୍ରାରମ୍ଭ ହିସାବରେ ଅଛି ପ୍ରାରମ୍ଭ ତ ହିସାବରେ ଆମ ରୋଗ ଆସିବ ଯେ ଆମ ମୋତେ ଆସିବନି ବା ଆପଣଙ୍କୁ ଆସିବନି କିଏ କେତେ ରୋଗ ଡାଏଟ୍ କଣ୍ଟ୍ରୋଲ କଲେ ଯେ ହବନି ତା ଅର୍ଥ ନୁହେଁ ରୋଗଟା ହଉଛି ପ୍ରାରମ୍ଭ ହିସାବରେ ଆସୁଛି କିନ୍ତୁ ଆମେ ଭକ୍ତମାନେ ଆମେ ଚେତନଶୀଳ ଆମେ ଜାଣିଶୁଣିକି ଶରୀରଟାକୁ ଏତେ ନଷ୍ଟ କାରଣ ଏଇଟା ଭଜନ ସହିତ ବହୁତ ଯୁକ୍ତ ହେଇକି ରହିଛି ଆହାର କେମିତି ହବା ଦରକାର ସବୁ କାରଣ ସବୁବେଳେ ମନେ ରଖିବାକୁ ପଡ଼ିବ ଏଇଟା ଆମର ଭଗବାନଙ୍କର ସହିତ ଆମେ ଯୁକ୍ତ ରହିଛେ ସବୁବେଳେ ଗୋଟିଏ ଜିନିଷ ହେଇପାରିବନି ଆମର ଯଦି ଯୋଗୀମାନଙ୍କର ଯେଉଁ ଡାଏଟ୍ ଥାଏ ଆମର ସବୁ ଡାଏଟ୍ ହେଇପାରିବନି ଆମର ଠାକୁରଙ୍କ ପାଇଁ ଭୋଗ ଲଗେଇବା ନା ନାହିଁ ଆମର ବିଭିନ୍ନ ପ୍ରକାର ଆଜି ଏ ପରିବା ମିଳୁଛି ଏ ପରିବାରେ ଭୋଗ ଲାଗିବ ସେ ପରିବା ସେ ପରିବା ଭୋଗ ଲାଗିବ ଜଣେ ତାର ବିଚାର କରିବ ମୋର କ'ଣ ଆବଶ୍ୟକ ମୋର କେମିତି ଖାଲି ଅରୁଣା ଟିକେ ସବଜେକ୍ଟ ଟିକେ ନେଇକି ପାଞ୍ଚ ଟଙ୍କା ହେଲା ଆଇଟମ୍ ହେଲା ମୋର ଅସୁବିଧା କ'ଣ ହେଇଯାଉଛି? ନିଜର ସଂଯମତା ଆବଶ୍ୟକ ରହିଛି, ଗୋଟିଏ ଆଇଟମ୍ ନେଲେ ବି ସେଟା ପ୍ରସାଦ, କ'ଣ ଅସୁବିଧା ଅଛି? ଜଣେ ଯେ କେବଳ ପନିର ସବୁ ଅର୍ଣ୍ଣ ଖାଇଦେଲେ ତା ଦେହଟା ଖରାପ ହେଇଯିବ କେବେ ହବନି, ସେ ଗୋଟେ ଦିନ ଖାଇଦେଲା କ'ଣ ଅସୁବିଧା ହେଇଗଲା? ଆଉ ଡାଲି ନବନି କି ଆଉ କ୍ଷୀର ନବନି କି ଅଲଗା ଜିନିଷ ନବନି, ଅସୁବିଧା ହେଇଗଲା? ତାର ହେଟା ସେ ଗୋଟେ ବୋଲି ଖାଇଦେଲା, ସେ ଦିନମାନ ରହିଗଲା, ହଜମ ହେଇଗଲା। ସବୁବେଳେ ବିଚାର କରିକି ରଖିବାକୁ ପଡ଼ିବ ଶରୀର ସହିତ ଭଜନର ବା ଶରୀରର ପରିଚର୍ଯ୍ୟା ସହିତ, ଜୀବନ ପରିଚର୍ଯ୍ୟା ସହିତ ଭଜନର କିଛି ସମ୍ପର୍କ ରହିଛି, ସେଟାକୁ ଆଭଏଡ୍ କେବେ କରିବେ? କେବେ ବି ଆମେ ଭାବିବା ଉଚିତ ନାହିଁ ମୁଁ ସେଟା କରିଦେଇପାରିବି ନାହିଁ, ସେଟା ନୁହେଁ, ସେଟା ସେଣ୍ଟିମେଣ୍ଟ, ପ୍ରାକ୍ଟିକାଲ ନୁହେଁ, କେବେ ପ୍ରାକ୍ଟିକାଲ ହବନି। ସେଥିପାଇଁ ଯୁକ୍ତ ଆହାର କୁହାଗଲା, ଅତ୍ୟାହାର କୁହାଗଲା, ଭଗବାନ ବହୁତ ଜାଗାରେ ସବୁ ଶବ୍ଦ ଲଗେଇଛି। ଗୋମାତାମାନେ, ଏଇ କଥା ମୁଁ ଏଠିକି ପଳାଇ ଆସିଲା, ମନ ପଡ଼ିଗଲା ଆହାର କଥା ଗୋଟେ କ'ଣ, ଯେଉଁ ଗୋମାତାମାନେ ଯେ ଭୋକ ଲାଗୁଥିଲା, ବ୍ରଜବାସୀମାନେ ଯେ ଭୋକ ଲାଗୁଥିଲା ତାହା ନୁହେଁ, କୃଷ୍ଣଙ୍କର ପ୍ରୀତି ଏତେ ଥିଲା ଗୋମାତାଙ୍କ ପାଇଁ, ସାଙ୍ଗେ ସାଙ୍ଗେ ଆଚ୍ଛା ନିଜେ ଭୋଜନ କରିଥିଲେ କି? ଯୁକ୍ତି ଆସିବ, କୃଷ୍ଣ ନିଜେ ଭୋଜନ କରିଥିଲେ କି? ସ୍ୱତନ୍ତ୍ର ଭୋଜନ କରୁନାହାନ୍ତି, ତା ନିଜ କଥା ଆଗେ ଚିନ୍ତା କଲେ, କାହା କଥା ଚିନ୍ତା କଲେ? ଗୋମାତାଙ୍କ କଥା, ଚାଲ ତାଙ୍କୁ ଭୋଜନ ଦବା। ଗୋପୀମାନେ ତାହେଲେ ଫେରିକି ଯାଉଛନ୍ତି, ସାତ ଦିନରେ ସମସ୍ତ ଗୋପ ଗୋପୀ ସେମାନଙ୍କର ଯେଉଁ ଅନୁଭବ ରହିଛି କୃଷ୍ଣଙ୍କୁ ଦର୍ଶନ କରିବା, କୃଷ୍ଣଙ୍କ ରୂପାମୃତ ପାନ କରିବା ଯେଉଁ ଅନୁଭବ, ସେ ବିରହ ତାପରେ ସେମାନେ ଦୂରରେ ରହିକି ଦର୍ଶନ କୃଷ୍ଣଙ୍କୁ ଦର୍ଶନ କରୁଛନ୍ତି ଏବଂ ପ୍ରେମାବେଶରେ ଗାନ କରୁଛନ୍ତି, ଗୋବର୍ଦ୍ଧନ ଧାରଣ ଲୀଳାକୁ ପ୍ରେମରେ ଗାନ କରୁଛନ୍ତି ଗୋପୀମାନେ। ଏଇଭଳି ଭାବରେ ସୁଖଦେବ ଗୋସ୍ୱାମୀ ଅଧ୍ୟାୟକୁ ସମାପନ କଲେ ଗୋବର୍ଦ୍ଧନ ଧାରଣ ଲୀଳାକୁ। ପରବର୍ତ୍ତୀ ଅଧ୍ୟାୟ ଷଷ୍ଠ ବିଂଶତି ଅଧ୍ୟାୟ ଛବିଶ ଅଧ୍ୟାୟ, ଶୁକୋବାଚ ଏବଂ ବିଧାନି କର୍ମାଣି ଗୋପା କୃଷ୍ଣସ୍ୟ ବିକ୍ଷତେ ଅତତ ବୀର୍ଯ୍ୟ ବିଦଃ ପ୍ରୋଚୁଃ ସମୟଭ୍ୟତ୍ୟ ସୁବିସ୍ମିତଃ। ଶୁକଦେବ ଗୋସ୍ୱାମୀ କହିଲେ, ହେ ରାଜନ, ଗୋପଗଣ ଶ୍ରୀକୃଷ୍ଣଙ୍କର ବୀର୍ଯ୍ୟ ଅବଗତ ନଥିବାରୁ ତାଙ୍କର ଗୋବର୍ଦ୍ଧନ ଧାରଣ ଆଦି କର୍ମ ଦର୍ଶନ କରି ଅତୀବ ବିସ୍ମାନ୍ୱିତ ହୋଇଲେ ଏବଂ ନନ୍ଦଗୋପଙ୍କ ସମୀପକୁ ଆଗମନ ପୂର୍ବକ କହିବାକୁ ଲାଗିଲେ, ଏବଂ ବିଧାନି କର୍ମାଣି ଗୋପା କୃଷ୍ଣସ୍ୟ ବିକ୍ଷତେ। ସେଠି ଯେତେବେଳେ ଥିଲେ ସାତ ଦିନ ଯାଙ୍ଗ, କେବେ ବି ଚିନ୍ତା କରୁନଥିଲେ କୃଷ୍ଣ ଏଗୁଡ଼ା ଛୋଟ ପିଲାଟା ହେଇକି କେମିତି ଗୋବର୍ଦ୍ଧନ ଧରିଲା, କିନ୍ତୁ ସେ ପଳେଇ ଆସିଲା ପରେ, କାରଣ କୃଷ୍ଣ ଇଚ୍ଛା କରିଛନ୍ତି, ଭଗବାନ ଯେତେବେଳେ ଇଚ୍ଛା କରୁଛନ୍ତି, କୃଷ୍ଣ ଯେତେବେଳେ ଇଚ୍ଛା କରୁଛନ୍ତି, ତାଙ୍କ ଇଚ୍ଛାଟା ହିଁ ସବୁବେଳେ ବଳବାନ ହେଇକି ରହିବ, ତାଙ୍କର ଇଚ୍ଛାଟା କେବଳ ରହିବ, ସେ ଯାହା ଇଚ୍ଛା କରିବେ ସେଇଟା ହିଁ ହବ। ସେତେବେଳେ ସମସ୍ତେ ଗୋବର୍ଦ୍ଧନଙ୍କୁ ଧାରଣ କରିବେ, ଗୋବର୍ଦ୍ଧନଙ୍କର ପ୍ରିୟତା କେତେ ପ୍ରିୟ, ତାଙ୍କର ବ୍ରଜବାସୀମାନଙ୍କର ପ୍ରିୟତା ଦେଖିଛନ୍ତି, କିନ୍ତୁ ସମସ୍ତେ ଅଜ୍ଞାନ, କାହାର ଜ୍ଞାନ ମାନେ ତାଙ୍କର ବୀର୍ଯ୍ୟ, ସାତ ବର୍ଷର ବାଳକ କେମିତି ଗୋବର୍ଦ୍ଧନଙ୍କୁ ଧରିଛନ୍ତି କେହି ବି ଚିନ୍ତା କରୁନଥିଲେ, କିନ୍ତୁ ପଳେଇ ଆସିଲା ପରେ ବ୍ରଜକୁ ତାଙ୍କ ମୁଣ୍ଡରେ ଆସିଲା। ଏବଂ ବିଧାନି କର୍ମାଣି ଗୋପା କୃଷ୍ଣସ୍ୟ ବିକ୍ଷତେ ଅତତ୍ ବୀର୍ଯ୍ୟ ବିଦ ପ୍ରୋଚୁଃ ସମଭ୍ୟତ ସୁବିସ୍ମିତ। ସମସ୍ତେ ଗୋଟେ ମିଟିଂ କଲେ, ମିଳିତ ହେଲେ, କେଉଁମାନେ ବ୍ରଜବାସୀମାନେ, ଅସୁବିସ୍ମିତ, ଆଶ୍ଚର୍ଯ୍ୟ ହେଲା, ସାତ ବର୍ଷର ପିଲାଟା, କାରଣ ପୁତନାଙ୍କୁ ମାରିଦେବା, ଅନ୍ୟ ଅସୁରମାନଙ୍କୁ ମାରିଦେବା ଏଇଟା ଗୋଟେ ବଡ଼ ଜିନିଷ ନଥିଲା, କାରଣ ଏ ଘଣ୍ଟେ ଦୁଇ ଘଣ୍ଟାର କାମ ହେଇଛି, ଆଉ ଇଏ ଦେଖିବି ନାହାନ୍ତି, ବ୍ରଜରେ ଏସବୁ ଜିନିଷ ଦେଖିନାହାନ୍ତି, କେବଳ ପୁତନାଙ୍କ ପକ୍ଷରେ କୃଷ୍ଣ ବସିଥିବାର ଦେଖିଛନ୍ତି, କେମିତି କେମିତି ମାରିଛନ୍ତି କେହି ଦେଖିନାହାନ୍ତି। ଆଉ ସଖାମାନେ ଯୋଉଟା ଦେଖିଛନ୍ତି, ସଖାମାନେ କହିଲେ ଘର ଲୋକମାନେ ବିଶ୍ୱାସ କରନ୍ତି, ଆଉ ସେଇଟା ସେମିତି ହେଇନଥିବ, ସେଇଟା ସେମିତି ହେଇନଥିବ, ତ ଛୋଟ ପିଲା କି ଜାଣିନ, କିନ୍ତୁ ଏଇ ଗୋଟିଏ ଲୀଳା ଯେଉଁଠି ଭଗବାନ ବ୍ରଜରେ ଚାହୁଁଥିଲେ ମୁଁ ଭଗବାନ ତୁମେ ଜାଣ, ପୁଣି ବି ବ୍ରଜବାସୀମାନେ ଗ୍ରହଣ କଲେ, ଭଗବାନ ତାଙ୍କର ଭଗବତ ଦେଖିବା ପାଇଁ, ମୁଁ ହଉଛି ଭଗବାନ, ଏଇଟା ଗୋଟେ ଚାନ୍ସ ଥିଲା କୃଷ୍ଣଙ୍କର, ଯଦି କେହି ବ୍ରଜରେ କୃଷ୍ଣଙ୍କୁ ଭଗବାନ ବୋଲି ମାନିଥାନ୍ତେ କେବଳ ଏଇଟା ଗୋଟେ ଚାନ୍ସ, କାରଣ ଏଇଟା ଅତ୍ୟନ୍ତ ପରାକ୍ରମ ଜିନିଷ, ଅସମ୍ଭବ ଜିନିଷ, ସାତ ବର୍ଷର ବାଳକ ସାତ ଦିନ ଗୋବର୍ଦ୍ଧନ ଧାରଣ କରି ରହିଛନ୍ତି, ତେଣୁ ସମସ୍ତେ ମାନିଥାନ୍ତି ଯେ ହଁ ଇଏ ଭଗବାନ ବୋଲି, ଏଇଟା ଗୋଟେ ଚାନ୍ସ ଥିଲା, କିନ୍ତୁ ଇଏ ବି ଉଡ଼ିଯିବେ, କୃଷ୍ଣ ବର୍ତ୍ତମାନ ଉଡ଼ି ପଳେଇବେ ନନ୍ଦ ମହାରାଜଙ୍କ ପାଖରେ, ନନ୍ଦ ମହାରାଜ ବୁଝେଇଦେବେ ସମସ୍ତେ, ନା ନାଇଁ କିଛି ନାହିଁ, ସେ ଭୁଲିଗଲେ କି ଗର୍ଗାଚାର୍ଯ୍ୟ କ'ଣ କହିଥିଲେ। ଆଉ ବ୍ରଜବାସୀମାନେ ଦୁଇଟା କଥା ଚିନ୍ତା କରୁଛନ୍ତି, ଭଗବାନଙ୍କର ଯେଉଁ ଗୁଣ ଆମେ ବେଦ ପୁରାଣରୁ ଶୁଣିଛୁ ସେ ଗୁଣ କୃଷ୍ଣଙ୍କ ପାଖରେ ନାହିଁ। କୃଷ୍ଣ ଭୋକିଲା ରାଗୁଛନ୍ତି, ଆମ ଉପରେ ନିର୍ଭର କରୁଛନ୍ତି, ଭଗବାନ କେମିତି ହେବେ? କିନ୍ତୁ ପୁଣି ଦେଖିଲେ ଗୋବର୍ଦ୍ଧନ ଧାରଣ କରୁଛନ୍ତି କେତେ ଦିନ, 7 ଦିନ କହିଲେ ତ ଭଗବାନ ଛଡ଼ା ହେଇପାରିବେ, ବର୍ତ୍ତମାନ ସଂଶୟ ତାଙ୍କର ଆସିଯାଇଛି। ସେ କହୁଛନ୍ତି ସମଭ୍ୟତ ସୁବିସ୍ମିତ, ସମସ୍ତେ ସମବେତ ହେଇକି ବର୍ତ୍ତମାନ ନନ୍ଦ ମହାରାଜ ପାଖକୁ ଯିବେ, ପଚାରିବେ ନନ୍ଦ ତୁମ ପୁଅ ଯୋଉ ଏ କାମ କରୁଛି କଣ, ତୁମର ମତ କଣ। ଚକ୍ରବର୍ତ୍ତୀ ତାଙ୍କ ଟୀକାରେ ରଚନା କରୁଛନ୍ତି, ୟକିଲ ଶ୍ରୀ ଗୋବର୍ଦ୍ଧନ ଧାରଣ ସମୟ ଶ୍ରୀ କୃଷ୍ଣ ଲାବଣ୍ୟମୃତ ରସାସ୍ୱାଦନ ନିମଗ୍ନ ଗୋପାନ ମନସି କୋପି ବିଚାର ଉଦ୍ଭବିତ ଅବସର ନ ପ୍ରାପ। ୟକିଲ ଶ୍ରୀ ଗୋବର୍ଦ୍ଧନ ଧାରଣ ସମୟ ଶ୍ରୀକୃଷ୍ଣ ଲାବଣ୍ୟମୃତ ରସାସ୍ୱାଦନ ନିମଗ୍ନ, କୃଷ୍ଣଙ୍କର ରୂପଲାବଣ୍ୟର ଅମୃତକୁ ଅମୃତ ରସନ ନିମଗ୍ନ ଥିଲେ ଯେଉଁ ବ୍ରଜବାସୀମାନେ, ଗୋବର୍ଦ୍ଧନ ଧାରଣ ସମୟରେ ସେମାନଙ୍କର ବିଲକୁଲ ମନରେ ଚିନ୍ତା ଆସୁନଥିଲା ଯେ କୃଷ୍ଣ ଏଇ ଗୋଟେ ଛୋଟ ପିଲାଟା କେମିତି ଧରିଲେ, କାରଣ କୃଷ୍ଣଙ୍କର ଯେଉଁ ରୂପ ବିପଦ ସମୟରେ, କଣ ବିପଦ ନୁହେଁ କି, ବିଜୁଳି ମାରୁଥିବେ କି ନାହିଁ, ବିଜୁଳି ଘଡ଼ଘଡ଼ି ମାରୁଛି, ବର୍ଷା ହେଉଛି, ପବନ ହେଉଛି, ଏତେ ବଡ଼ ବିପଦ, ସବୁ ସମସ୍ତେ ଗୋଟେ ସ୍ଥାନରେ ରହିଛନ୍ତି, କିନ୍ତୁ ସେଠି ସମସ୍ତେ ଆନନ୍ଦ ରହିଛନ୍ତି। ରୂପଲାବଣ୍ୟ ରସାମୃତ ରସାସ୍ୱାଦନ ନିମଗ୍ନ ଗୋପାନ ମନସି କୋପି ବିଚାରମ ଉଦ୍ଭବିତମ ଅବସରମ ନ ପ୍ରାପ, ସେଠି ଅବସର ଆସିଲାନି, ଏତେ ଆନନ୍ଦ କୃଷ୍ଣ, ସେମାନେ ଦୁଃଖ ଭୟାତୁର ହେଇଯିବେ ନା, ସେଥିପାଇଁ ତାଙ୍କ ପାଇଁ କୃଷ୍ଣ ଏଭଳି ରୂପାମୃତ। କୃଷ୍ଣ ଜାଣିଛନ୍ତି ଏମାନେ 7 ଦିନ କିଛି ଭୋଜନ ଜିନିଷ ଆଣୁନାହାନ୍ତି, ଏଠି ଭୋଜନ ଗୋମାତାମାନେ କିଛି ଭୋଜନ କରିପାରିବେନି, କେହି କିଛି ଭୋଜନ କରିପାରିବେନି, ତେଣୁ ତାଙ୍କୁ ମୁଁ ଆକର୍ଷଣ କରିବି, ଏଇ ଏଇ ଭୋଜନ କଥା ପୁଣି ଆଇଲା। ଯଦି ଯଦି ଭଗବାନ ତାଙ୍କର କୌଣସି ଗୁଣ ଦ୍ୱାରା ଗୋଟେ ଜୀବକୁ ଆକର୍ଷଣ କରି ନେଇଗଲେ, ଜୀବ ଆଉ ସ୍ୱର୍ଗ ବିଷୟରେ ଚିନ୍ତା କରିବେନି। ଗୁରୁଦେବ ସେ କଥା କୁହନ୍ତି ଯୋଗକ୍ଷମ ବ୍ୟାମ ମାନେ କୃଷ୍ଣ ତୁମ ଦାୟିତ୍ୱଟା ନେବେ, ନହେଲେ ପ୍ରଭୁପାଦ କେମିତି 2 ଘଣ୍ଟା 2.5 ଘଣ୍ଟା ସ୍ୱୟଂ କରୁଥିଲେ, ଆଉ ଏତେ ବଡ଼ ଦାୟିତ୍ୱ କେମିତି ନେଉଥିଲେ, ଆଉ 2 ବୁଢ଼ାମାନେ ଅଛନ୍ତି ତାଙ୍କର ରାତି ନିଦ ହବନି ନାଇଁ କି ବାବୁ, ଆଉ 2 ଘଣ୍ଟା ତା ରେସ୍ପନ୍ସିବୁଲ ନେଇପାରିବେନି, ଗୁରୁଦାୟିତ୍ୱ ନେଇପାରିବେନି, ସେ ଦୁଇଟା କେମିତି ହଉଛି, କେବଳ ଭଗବାନଙ୍କର ଭଗବାନ ସ୍ୱତନ୍ତ୍ର ଆକର୍ଷଣ କର। ପ୍ରଭୁପାଦ ଯେତେବେଳେ ବହୁତ ବୟସ ବଢି ବଢି ଚାଲିଲା, 70 ହେଇଗଲାଣି, ଆଉ ସେଣ୍ଟର ମ୍ୟାନେଜ କରିବା, ବିଦେଶୀମାନଙ୍କୁ ନେଇକି ଗୋଟେ ମନ୍ଦିର କରିବା, କମ୍ ବଡ଼ କାମ, ବୁକ୍ସ ଲେଟର କନ୍ଭରସେସନ ସବୁ ଜିନିଷ ଅଛି। ପ୍ରଭୁପାଦ ଜଣେ ଆୟୁର୍ବେଦିକ ଡକ୍ଟର ପାଖକୁ ଗଲେ, ଡକ୍ଟର କହିଲେ ଆପଣଙ୍କର ଆଉ କିଛି ଆବଶ୍ୟକ ନାହିଁ, ଆପଣ ଗୋଟେ କାମ କରନ୍ତୁ, କାରଣ ଆପଣ ଶୋଉଛନ୍ତି କମ୍ ନା, ପ୍ରଭୁପାଦ ମୁଁ ଶୋଇବାଟା ବଢେଇ ପାରିବିନି, ମୋତେ ମୋର ଉପରେ ଟାସ୍କ ଅଛି, ମୁଁ ଚାହୁଁଛି ଶୀଘ୍ର ଭାଗବତଟାକୁ କମ୍ପ୍ଲିଟ କରିବି। ପ୍ରଭୁପାଦ ଜାଣିଥିଲେ ମୁଁ କେବଳ ଭାଗବତ କମ୍ପ୍ଲିଟ କରିପାରିବି ନ କରିପାରିବି, ସେଥିପାଇଁ ଆଗେ ସୁପ୍ରିମ ପର୍ସନାଲିଟି ଅଫ୍ ଗଡ୍ ହେଡ୍ ଯୋଉ ଲର୍ଡ କୃଷ୍ଣ, କୃଷ୍ଣ ବହିଟା କରିଦେଲେ। ପ୍ରଭୁପାଦ କହୁଥିଲେ ନାହିଁ ମୋତେ ଟିକେ ତୁମେ ଛାଡ଼ି ଦିଅ, ପ୍ରଭୁପାଦ ବହୁବାର ରିକ୍ୱେଷ୍ଟ କରିଛନ୍ତି ତାଙ୍କ ଡିସିପଲ ମାନଙ୍କୁ, ମୋତେ ଆଉ ବେଶୀ କିଛି କଥା ମୁଁ କୁହନି, ତୁମେ ସବୁ ସୋସାଇଟି ଚଳ, ମୋତେ ଛାଡ଼ିଦିଅ, ମୁଁ ଟ୍ରାନ୍ସଲେଟ୍ କରେ, ମୁଁ ଭାଗବତକୁ କମ୍ପ୍ଲିଟ କରିବା ପାଇଁ ଚାହୁଁଛି, ପୁଣି କରିପାରିଲିନି 10ମ ସ୍କନ୍ଦ, ମାତ୍ର କିଛି ଅଳ୍ପ ଅଧ୍ୟାୟ କରି ଚାଲିଗଲେ। ଡକ୍ଟର କହୁଥିଲେ ନାହିଁ ସ୍ୱାମୀଜୀ ଏଇଟା ସମ୍ଭବ ନୁହେଁ, ଆପଣ ଏତେ ରେସ୍ପନ୍ସିବଲ ନେଉଛନ୍ତି, ଏତେ ବିଜି ମ୍ୟାନ୍, ଆପଣ ଟିକେ ଅଧିକା ଶୋଇବାକୁ ପଡ଼ିବ। ପ୍ରଭୁପାଦ କହିଲେ ନା ଅଲ୍ଟରନେଟିଭ ଜିନିଷ ମୋତେ କ'ଣ କୁହ, କହିଲେ ସେ ଠିକ ଅଛି ଅଲ୍ଟରନେଟିଭ ଜିନିଷ ମୁଁ ଯେଉଁ କରୁଥିଲି ସ୍ଲିପିଂ ଆଉ ଗୋଟେ ରେଷ୍ଟ, ଅଲ୍ଟରନେଟିଭ ଜିନିଷ ହେଉଛି ଆପଣଙ୍କୁ କେ ଜଣେ ମେସେଜ କରିବା ଦରକାର, ଆଟଲିଷ୍ଟ ଘଣ୍ଟାଟେ ଆପଣଙ୍କୁ ମେସେଜ କରିବା ଦରକାର, ବଡି ରେଷ୍ଟ ପାଇଯିବ। ହେଲେ ପ୍ରଭୁପାଦଙ୍କ ମେସେଜ ହୁଏ ନା, ମେସେଜ ଫଟୋ ସବୁ ଥିବ, ସବୁ ମେସେଜ କରନ୍ତି କଣ୍ଟାକ୍ଟ, ରେଷ୍ଟ ନାହିଁ ନା, ଆଣ୍ଡ ରେସ୍ପନ୍ସିବିଲିଟି ବଢ଼ୁଛି, ମେସେଜ କରାଯାଏ, କୃଷ୍ଣଙ୍କୁ ମେସେଜ କରାଯାଏ, 2 ଜଣ ବାରିକ ଅଛନ୍ତି, କୃଷ୍ଣ ମେସେଜ ବି କରନ୍ତି, ଗୋଚାରଣ କରିକି ଯିବେ ନା, ବାରିକ ମାନେ ମେସେଜ କରିଦେବେ ନା, ସେ ମେସେଜ କରିଦେବେ ଆପଣ ଶୋଇଯିବେ, 10 ମିନିଟ୍ରେ ଶୋଇଯିବେ, ସେ ଜାଣିଛନ୍ତି କିଙ୍କ ଭ୍ୟାନ୍କୁ କେଉଁ ଚିପିଦେଲେ ଆପଣ ଶୋଇଯିବେ, ବଡି ସେଠି ସେଇ ଜିନିଷ ପାଇଗଲା ମାନେ ଲୋକମାନଙ୍କର ଯେଉଁ ନିଦ୍ରାଟା କାହିଁକି ଭଲ ହୁଏ, ଆମର ଏଇଟା ଗୋଟେ କ'ଣ, ଏଇଟା ଏ ପେଟ ମାଟ ଦେଇ 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 ଖାଇ ଜୋରେ ଖାଉଛେ ନା, ସେ ତ ମାଟ ହେଇ ହେଇ ସେ ସବୁ ସେଲ୍ସ ଗୁଡାକ ସବୁ ଟାୟାର୍ଡ ହେଉଛି ନା, ଆମକୁ ଟିକେ ନିଦ ଲାଗୁଛି, ସେ ପୁରା ଟାୟାର୍ଡ ହେଇକି ରହିଛି। ଯୋଉ ଗାଁ ଲୋକମାନେ ଯୋଉ ସେମାନେ କେଉଁଥିରେ ଚାଲିଥିଲେ, ଖାଲି ପାଦରେ ଚାଲିଥିଲେ, ଖାଲି ପାଦରେ କେଉଁଥିରେ ଚାଲିଥିଲେ, ଚପଲ ଥିଲେ କି ଆଗରୁ ଚପଲ ନଥିଲା, ଖାଲି ପାଦରେ ଏଇ ଧାନ କାଟିବେ ପଶିବ, ଏ ଯୋଉ ଜିଆ ମାନେ କରିଥିବେ କଣ ଭୁରୁ 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 ଭୁରୁକା ହେଇଥିବେ ଜିଆ ମାନେ, ତାପରେ ଚାଲିବେ, ତାଙ୍କର ଯୋଉ ଭ୍ୟାନ୍ ଗୁଡା ସବୁ କଣ ହେଇଥିବ ଅଟୋମେଟିକାଲି ଆକ୍ଟିଭ ହେଇଗଲା। ସେ ଯେତିକି ଯୋଉ 2 ଘଣ୍ଟା 4 ଘଣ୍ଟା ଶୋଇବେ ଧାନ ବାନ୍ଧିବ 3ଟା ଆସନ୍ତି, ମୁଁ ନିଜେ ଦେଖିଛି ରାତିରେ ଧାନ ଏ ଯୋଉ ଖରା ଯୋଉ ହବ ଜହ୍ନ ଜହ୍ନ ରାତିରେ ରାତି 9ଟା ପର୍ଯ୍ୟନ୍ତ ବାନ୍ଧିବେ, ପୁଣି ପଳେଇବେ, ପୁଣି 3ଟାକୁ ଆସିବେ, ପୁଣି ଭାରତ ଦିନ ମାନେ ବୋହିବେ, ସେ କଣ 10 ଘଣ୍ଟା ଶୋଇଥିଲେ, ତାଙ୍କୁ ରେଷ୍ଟ ମିଳିଯାଉଥିଲେ, ତାଙ୍କ ଭ୍ୟାନ୍ ଗୁଡା ସବୁ କାମ କରୁଥିଲେ, ଖାଲି ଖାଲି ପାଦରେ ଚାଲୁଥିଲେ, ଭାର ବୋହୁଥିଲେ, ଶରଣକୁ ବହୁତ ସୁନ୍ଦର ଭାବରେ ରଖୁଥିଲେ ଲୋକମାନେ। ଭଗବାନ ଏପରି ସବୁ ସୃଷ୍ଟି କରିଛନ୍ତି ନା, ସାଧୁମାନଙ୍କୁ କହିଥିଲେ ନାହିଁ, ସାଧୁମାନେ ଯେହେତୁ ତାଙ୍କର ଫିଜିକାଲ ଏକ୍ସରସାଇଜ୍ ନାହିଁ, ଯୁକ୍ତ ଆହାର, ତାଙ୍କ ଆହାର ଯେତେ କମେଇବେ, କାରଣ ତାଙ୍କ ଫିଜିକାଲ ଏକ୍ସରସାଇଜ୍ କିଛି ନାହିଁ, ନାହିଁ କହିଲେ ଚଳେ, ଜିରୋ ଗୋଟେ କହୁଥିଲେ ମୁଁ ଭୁଲିଗଲି ସେ ଆଉ କେଉଁ ବୟସରେ କେତେ, ତାର ଗୋଟେ ଚାର୍ଟର ସେ ଦେଖୁଥିଲି, କେଉଁ ବୟସରେ କେତିକି ଶ୍ରମ କରିବା ଦରକାର ନ ତୁମ ଶରୀର ବି ଖରାପ ହେଇଛି, ସେ ଲେଖିଛନ୍ତି ହାର୍ଡ ଲେବର ମିଡିୟମ ଲେବର 3ଟା କାଟାଗୋରୀ କରିଛି, କେଉଁ ବୟସରୁ କେଉଁ ବୟସ ହାର୍ଡ ଲେବର କରିବା ଦରକାର, କେଉଁ ବୟସରୁ କେଉଁ ବୟସ, ସେ ଡକ୍ଟର କ'ଣ କହୁଛି ଟିକେ ଚାଲ, ଖାଲି ଆଜ୍ଞା ବସିକି ରୁହନ୍ତୁନି, କ'ଣ କ'ଣ ଭାବିଲେ ଚାଲ ଚାଲ ଚାଲ, ଦେହ ତ ଚାଲୁନି ତୁମେ ଚଲା ଚାଲ, ଡାକ୍ତର କଥା ଖାଲି ଚାଲିବା କଥା, ଦେହ କ'ଣ ଚାଲିଛି, ଲେବର ନାହିଁ, ଆଉ ଦେଖୁନା କେତେ ବୟସ ଲୋକ ଆସି ଧାନ କାଟୁଛନ୍ତି, ଧାନ କାଟୁଛନ୍ତି ସବୁ କାମ କରୁଛନ୍ତି, ସେମାନେ କେମିତି କାମ କରୁଛନ୍ତି, ହାର୍ଡ ଲେବର ଗୋଟେ, ମିଡିୟମ ଲେବର ଗୋଟେ, ଆଉ ଗୋଟେ ଲେସ୍ ଲେବର, ଲେବର କରିବାକୁ ପଡିବ ମଲା ପର୍ଯ୍ୟନ୍ତ, ଗୋଟେ ଲୋକ ବୟସ୍କ ଲୋକ ଗୋଟେ ବାଡ଼ିଟା ଧରିକି ଉଠୁଛି ନା, ବାଡ଼ି ଧରିକି ଉଠୁନଥିଲେ ଲୋକ ଆଗରୁ, ବାଡ଼ିଟା ଧରିକି ବାଡ଼ିଟା ପକେଇକି ସେ ଉଠୁଥିଲେ, ବର୍ତ୍ତମାନ କହିଲେ ନା ବାଡ଼ି ଆମର ଧରିବୁନି, କ'ଣ କ'ଣ ଦରକାର ହୁଇଲଚେୟାର, ଏଇଟା ତ ମୂର୍ଖରେ ମଣିଷକୁ ବେକାର କରିଦେଉଛି ନା, ବିଜ୍ଞାନର ଅଧା ବେକାର କରିଦେଉ ତାଙ୍କୁ ଯଦି ଦେଖିବ, କାରଣ ସେ ଲୋକଟା କ'ଣ କରୁଥିଲା, ଗୋଟେ ଲେବର କରୁଥିଲା, ଚାଲୁଥିଲା ନା, ବାଟା ପକେଇକି ଚାଲୁଥିଲା, ଟ୍ରାଏ କରୁଥିଲା, ଏନର୍ଜି କିଛି କ୍ରିଏଟ୍ ହବ ନା, ତାହେଲେ ତ ହଜମ ତାର ଟିକେ ହବ, ହ୍ୱିଲ୍ ଚେୟାର ଟିକେ କ'ଣ କଷ୍ଟ ହେଲା ନା, ହ୍ୱିଲ୍ ଚେୟାର ଚାଲି, ଲିଫ୍ଟ ଲଗେଇଦେବେ ଲିଫ୍ଟରେ, ଲିଫ୍ଟରେ ପାହାଚରେ କି ଚଢ଼ିବୁନି, ମଣିଷ କ'ଣ କରୁଛି ତା ଜୀବନକୁ, ଶରୀରଟାକୁ ଗୋଟେ ଦେବଦୁର୍ଲଭ ଶରୀରଟାକୁ ନଷ୍ଟ କରିଦେଉଛି, ଗୋଟେ ଅନକନସିୟସ ଚେତନା, ଆଉ ନିଜକୁ ନିଜେ ଲୋକଙ୍କୁ ନା ମୋ ପ୍ରାରବ୍ଧ ନାହିଁ, ପ୍ରାରବ୍ଧ ନାହିଁ, ଏଇଟା ମୁଁ ପ୍ରାରବ୍ଧ ବୋଲି କେବେ ମାନିବିନି, ଭକ୍ତ ଯିଏ ଚେତନଶୀଳ ନୁହେଁ, ଶରୀରକୁ ଯେକୌଣସି ଭାବରେ ୟୁଜ୍ କରୁଛି, ଖାନା ପିନା ୟୁଜ୍ କରୁଛି, ସେ କହିବ ମୋତେ ରୋଗ ହେଲା ପ୍ରାରବ୍ଧ ବୋଲି, ନାହିଁ ସେ ନିଜେ ତିଆରି କରିଛି, ଆଉ ଜଣେ ସଚେତନ ରହିଲା ପରେ ଯାହା ରୋଗ ଆସୁଛି ସେଟା ତାର ପ୍ରାରବ୍ଧ, ଅଚେତନ ହେଇକି ତୁମେ ଭକ୍ତ ହେଇକି ତୁମେ ଅଚେତନ ହବ, କାହାର ଉପରେ ନିଦ୍ରା ଉପରେ ସବୁ ଉପରେ ଅଚେତନ ତୁମେ ରହିବ କେମିତି ହବ, ଏ ନୁହେଁ, ବହୁତ ସିମ୍ବଲ ଅଛି, ବହୁତ ବହୁତ ନିୟମ ଅଛି, ତୁମେ ଜାଣିପାରିବ ତୁମ ଶରୀରର କେତେ ଆବଶ୍ୟକ ରହିଛି, ଜଳର କେତେବେଳେ ଆବଶ୍ୟକ ରହିଛି, ଭୋଜନର କେତେବେଳେ ଆବଶ୍ୟକ ରହିଛି, ଗୋଟେ ମେସିନ୍ ନା, ତୁମ ଗାଡ଼ିରେ କ'ଣ ପେଟ୍ରୋଲ ଅଛି, ତୁମେ ପେଟ୍ରୋଲ ପୁରଉଛ, ତୁମ ଗାଡ଼ିରେ ପେଟ୍ରୋଲ ଥିଲାବେଳେ ପେଟ୍ରୋଲ ଅଛି କ'ଣ ପେଟ୍ରୋଲ ପୁରଉଛ କି, ପେଟ୍ରୋଲ ସରିଲେ ପେଟ୍ରୋଲ ପୁରଉଛ, ସେଟା ଆମର ଆମର ଷ୍ଟୋମାକ୍ର ସେ ଜିନିଷଟା ଗଲା ପରେ ତ ତାପରେ ତୁମେ ଭୋଜନ କରିବା ଦରକାର, ଓଭରଫ୍ଲୋ ହବ, ପେଟ୍ରୋଲଟା ବାହାରକୁ ବାହାରେ ସେବେଳେ ତୁମର ଏନର୍ଜି, ଗୋଟେ ବଢିଆ ପଏଣ୍ଟ ସେ କହୁଥିଲେ, ଆମର ଏନର୍ଜି କ୍ରିଏଟ୍ ହଉନି, ଏନର୍ଜି ଲସ୍ ହଉଛି, ଆହାର କଲେ କଣ ହବ, ଭୋଜନଟା ଠିକ ସେ ପାକ ହେଇଗଲେ ଏନର୍ଜି କ୍ରିଏଟ୍ ହୁଏ, ଯେତେବେଳେ ଠିକ ସେ ପାକ ନ ହବ ସେ ତୁମର ବଡିରେ ଥିବା ଏନର୍ଜି କି ସେ ପଏଜନ ହେଇଗଲା, ସେ ଆହୁରି ନବ ଆଉ ଲସ୍ କରିବ, ଆହୁରି କି ହେଇଯିବ, ଖାଲି ଦେଖାଯାଉଥିବ ସେ ପୋଟଳ ଭଳିଆ ଫୁଲା ଫୁଲି କରି, ଭିତରେ କିଛି ନଥିବ, ଠେଲ ଦେଲେ ପଡ଼ିଯିବ, କିଛି ନଥିବ, ଶରୀରଟାକୁ ବହୁତ ସାବଧାନ, ବିଶେଷ କରି ଭକ୍ତମାନେ ଯେଉଁମାନେ ଭଗବାନଙ୍କର ଭକ୍ତ ହଉଛନ୍ତି ମନେ ରଖିବା ଦରକାର, ଶରୀରଟା ଗୁରୁକୃଷ୍ଣଙ୍କର, ସ୍ୱରକୁ ଯତ୍ନ ବି ରଖ ନା, ଏମିତି ନାହିଁ ଯେ ଆମେ ଗୋଟେ ଯୋଗୀ ଭଳିଆ ଏତିକି ଟିକେ ଖାଇବୁ ଏମିତି କରିବୁ ସେମିତି କରିବୁ ଏଇ ଜିନିଷ ଖାଇବୁ ସେମିତି, ଏମିତି ନାହିଁ। ସ୍ୱରଟା ମୋର କେମିତି ସୁସ୍ଥ ରହିବା ଦରକାର, ଯାହାଦ୍ୱାରା ମୋର ଭଜନଟା ଠିକ୍ସେ ହେବ ଆଉ ସେବାଟା ଠିକ୍ସେ ହେବ। ଅନ୍ନେସେସରି ଜିନିଷ ଗୁଡ଼ା ଅଧିକା ଭଗବାନ ସେଥିପାଇଁ ଆହାର ତିନି ପ୍ରକାର ଆହାର କଥା ବି ଗୀତାରେ କହିଦେଲେ। ଗୀତା ପ୍ରଭୁଛନ୍ତି ଆହାର କଥା କହିବା କ'ଣ ଦରକାର କହୁନ ମତେ, ଯେ କହିବାଟା କ'ଣ ଆବଶ୍ୟକ ଅଛି ତାର ଭଗବାନ କ'ଣ ଯାହାକୁ କହିଲେ ଆମେ ଶିଖା ଲୋକଙ୍କୁ କହିଲେ କି ଅର୍ଜୁନ ପ୍ରବଚନ ଦଉଛନ୍ତି ସାତିକ ଆହାର ରାଜସିକ ଆହାର ତାମସିକ ଆହାର କହିଲେ କି ନାହିଁ, କାହିଁ ଭଗବାନ ଏଠି କହିଲେ ଆହାର ଉପରେ କାହିଁ କଥା କହିଲେ? ଅର୍ଜୁନ ପ୍ରସାଦ ଖାଉନଥିଲେ କି? ଚେତନଶୀଳ ହବା ଦରକାର, ବହୁତ ସରଳ ଜୀବନଯାପନ କରିବା ଦରକାର। हरे कृष्ण जय ग्रंथराज श्रीमद भागवतम की जय। श्रील प्रभुपाद श्रील गुरुदेव की जय। निताय गौर प्रमानंद।